ભગવતે વાસુદેવાય, શ્રીમદ ભાગવતમ દસમ સ્કંદ 26મો અધ્યાય રામાયણ શ્રવણ કરુથલે ବ୍ରଜବାସୀମାନେ କୃଷ୍ଣଙ୍କର ଯେଉଁ ମହିମା ଗର୍ଗାଚାର୍ଯ୍ୟଙ୍କ ନିକଟରୁ ଶ୍ରବଣ କଲେ, ନନ୍ଦ ମହାରାଜଙ୍କ ମୁଖରେ ଅନ୍ତରରେ ପୂର୍ଣ୍ଣ ଭାବରେ ତାଙ୍କର ବିଶ୍ୱାସ, ଆମର ଯେଉଁ ସନ୍ଦେହ ଆସିଥିଲା କୃଷ୍ଣ ପରମେଶ୍ୱର ସେ ପରମେଶ୍ୱର ନୁହନ୍ତି, ପରମେଶ୍ୱର ବିଷ୍ଣୁ କୃପା କରି ନନ୍ଦ ମହାରାଜଙ୍କର ପୁତ୍ର ରୂପରେ ଆସିଛନ୍ତି ବ୍ରଜକୁ ରକ୍ଷା କରିବା ପାଇଁ। ଗୋପୀ ଗୋପ ଏମାନଙ୍କର ରକ୍ଷକ ହିସାବରେ ଆସିଛନ୍ତି ଏବଂ ନନ୍ଦ ମହାରାଜଙ୍କୁ ବହୁତ ଉପହାର ଦେଲେ ଏବଂ ଅପେକ୍ଷା କରିଥିଲେ କୃଷ୍ଣଙ୍କୁ। ଏବଂ କୃଷ୍ଣ ଯେତେବେଳେ ଆସିଲେ ଗୋଚରଣ କରିକି କୃଷ୍ଣଙ୍କୁ ମଧ୍ୟ ପିତବାସ ଅଳଙ୍କାର ବିଭିନ୍ନ ଅଳଙ୍କାର ସବୁ ପ୍ରଦାନ କଲେ। ଏହେଲେ ବ୍ରଜର ଯାହା କୁହାଯାଏ ସ୍ୱାଭାବିକ ପ୍ରେମ, ସରଳ ପ୍ରେମ, ଭଗବାନଙ୍କୁ ଯେଉଁ ଭଲ ପାଇବା ଯେ ପ୍ରେମଟା ସରଳ ହେବା ଦରକାର, ସ୍ୱାଭାବିକ ହେବା ଦରକାର। ଭଲ ପାଇବାର ବି ପୁଣି ପାର୍ଥକ୍ୟ ରହିଛି। ଯେଭଳି ମାର ଗୋଟେ ମାର ତାର ପୁଅକୁ ସମ୍ମାନ ଦେଇକି ସେ ଡାକେନି, ତାକୁ ଆଜ୍ଞା କୁହେନି, ଆପଣ କୁହେନି, ସେ କେତେ ବଡ଼ ଅଫିସର ହେଲେ ବି ତାକୁ ତୁ ବୋଲି କୁହେ, ତା ପ୍ରତି ଯେଉଁ ସ୍ନେହଟା ରହିଛି ତାକୁ ସ୍ୱାଭାବିକ କୁହାଯାଏ। ତାର ଏକ ସ୍ୱାଭାବିକ ଆକର୍ଷଣ, ସ୍ୱାଭାବିକ ସ୍ନେହ ରହିଛି, ପ୍ରେମ ରହିଛି। ଆମର ଆମେ ଯେତେବେଳେ ଶୁଦ୍ଧ ସ୍ଥିତିକି ଯିବା, ପ୍ରତ୍ୟେକ ଜୀବ ପ୍ରତି ସେଭଳି ଏକ ସ୍ୱାଭାବିକ ସ୍ନେହ ରହିବ, ଆତ୍ମଦର୍ଶନ ଯେତେବେଳେ ହୁଏ। ଦୋଷଟା ଆମର ବର୍ତ୍ତମାନ ତ ଆତ୍ମଦର୍ଶନ ହେଉନି, ସ୍ୱର ଦର୍ଶନ ହେଉଛି, ଶରୀରର ଭଲ ମନ୍ଦ ସ୍ୱଭାବ ଏଗୁଡ଼ା ଆମର ଦର୍ଶନ ହେଉଛି। ସେଥିପାଇଁ ଆମକୁ ଭାଗବତ କହିଛନ୍ତି, ତୁମେ ଯେଉଁ ଲେବୁଲ୍ ରହିଛ ସେ ଲେବୁଲ୍ରେ ଉପରକୁ ଉଠିବା ପାଇଁ ଚେଷ୍ଟା କର, ତୁମେ ହେଇପାରିବନି। ଯଦି ସବୁ ଜୀବ ହେଉଛନ୍ତି ଆତ୍ମା, ଜୀବକୁ ଘୃଣା କଲେ ଅପରାଧ ହବ, ତାହେଲେ ପୁଣି କାହିଁ କୁହାଗଲା ଦୁଃସଙ୍ଗ କରୁଣା, ମନା କରାଗଲା ନା? ସ୍ତ୍ରୀ ସଙ୍ଗୀ ଏକ ସାଧୁ କୃଷ୍ଣ ଭକ୍ତ ଆର୍, ସ୍ତ୍ରୀ ସଙ୍ଗୀ ଯେଉଁମାନେ ତାଙ୍କର, ପୁଣି ତାଙ୍କୁ କାହିଁ କୁହାଯାଉ ଶାସ୍ତ୍ର? ସବୁ ଜୀବ ଏଣେ ମହାପ୍ରଭୁ କଣ କହିଲେ, ପ୍ରାଣୀ ମାତ୍ରେ କାୟ ମନେ ଉଦ୍ବେଗ ନା ଦେବେ, କାହାକୁ କଷ୍ଟ ତୁମେ ଦେବନି, ସମସ୍ତଙ୍କ ଯିବେ ସମ୍ମାନ ଦେବେ, ସବୁ ଜୀବକୁ ସମ୍ମାନ ଦେବ, କୃଷ୍ଣ ତାଙ୍କ ହୃଦୟରେ ଅଛନ୍ତି। କିନ୍ତୁ ଭାଗବତ ତମର ଯେଉଁ ଉପଦେଶ, ସେ ଗୋଟିଏ ଗୋଟିଏ ସୋପାନ ଦେଇ ଆମକୁ ଯିବାକୁ ପଡ଼ିବ। ଆମେ ଯଦି ବୈଷ୍ଣବ ପ୍ରିନ୍ସିପଲଟାକୁ ନ ଧରିପାରିବା ଏବଂ ଆମର ସ୍ଥିତିଟାକୁ ନ ଜାଣିପାରିବା, ଆମେ ହାୟର ପ୍ରିନ୍ସିପଲକୁ ଧରିବା, ଆମର ଫଲ ଡାଉନ ହେଇଯିବ। ହାୟର ପ୍ରିନ୍ସିପଲକୁ ଆମେ କେବେ ଯାଇପାରିବାନି। ଆମେ ଯେଉଁ ଯେମିତି ପ୍ରଥମ ଶ୍ରେଣୀ ଛୁଆଟା, ସେ କ'ଣ ପଢ଼ିପାରିବ? ଯେଉଁ ଅ ଆ ପଢ଼ିବ ତାକୁ ତୁମେ ତାକୁ କହିବ ନାଇଁ ନା, ତୁ ଏ ପ୍ଲସ୍ ବିର ହୋଷ୍କାର, ସେ ହବନି, ତା ଦ୍ୱାରା ସେ ମୁଣ୍ଡ ଖରାପ ହେଇଯିବ, ସେ ପାଠ ଛାଡ଼ିଦେବ। ସେଇଟା ଆମର ଲେବୁଲ ରହୁଛି, ଆମର ଆମର ଲେବୁଲ ନେଇକି ଆମକୁ, ଆମର ସ୍ଥିତି ନେଇକି ଆମକୁ ଆଚାର୍ଯ୍ୟମାନେ ଦେଇଛନ୍ତି। ଏଣେ କ'ଣ କୁହାଯାଉଛି? ସମସ୍ତଙ୍କୁ ପ୍ରୀତି କରିବ, ସମ୍ମାନ ଦେବ, କୁହାଯାଉଛି ନା? ଅମାନିନ ମାନଦେନ କୀର୍ତ୍ତନ, ଏଣେ ସେଣେ ଶାସ୍ତ୍ର କୁହାଯାଉଛି ନାଇଁ 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 ତଥା ଦୁଃସଙ୍ଗ ଉତ୍ସୂର୍ଯ୍ୟ ଶସ୍ୟ ସଜ୍ଜୀ ସୁବୁଦ୍ଧିମାନ, ଦୁଃସଙ୍ଗ କରୋନା ଅସାଧୁ ସଙ୍ଗ କରୋନା, ତେଣୁ ପୁଣି ଶାସ୍ତ୍ର ଆମକୁ ଦେଖିଦେଉଛନ୍ତି ଅସାଧୁର ଲକ୍ଷଣ କ'ଣ କ'ଣ କହିଦେଲେ। ଭଗବାନ ଏଣେ ଭକ୍ତର ଗୁଣ କହିଦେଲେ, ଏଣେ ଆସୁରିକ ଗୁଣ ବି କହିଦେଲେ। ଶାସ୍ତ୍ର ସବୁ ଗୁଣ ଦିଆ ହେଇଯାଇଛି ନା, ଆପଣ କାହିଁକି ଶାସ୍ତ୍ର ଏମିତି କାହିଁକି କହିଲେ ନା? ଆମେ ଯେଉଁ ଲେବୁଲରେ, ଯେଉଁ ସ୍ତରରେ ଅଛେ, ଆମେ ସେଇ ସ୍ତରରୁ କିଭଳି ଉପରକୁ ଯିବା, ସେପାଇଁ ଆମେ ଯେଉଁ ସ୍ତରରେ ଅଛେ, ଆମେ କନିଷ୍ଠ ସ୍ତରରେ ଅଛେ, ଆମ ପାଇଁ ପ୍ରିନ୍ସିପଲ ଏହା। ମଧ୍ୟମ ସ୍ତରକୁ ଗଲେ ପ୍ରିନ୍ସିପଲ ହେଉଛି ଏହା, ଉତ୍ତମ ସ୍ତରକୁ ଗଲେ ଆମ ପ୍ରିନ୍ସିପଲ ହେଉଛି ଏହା। ଆମେ ଉତ୍ତମ ସ୍ତରକୁ ନ ଯାଇପାରିବା, ସେ ସ୍ଥିତିରେ ହେଉଛି ସବୁ ଜୀବକୁ, ସବୁ ଜୀବ ଦେହରେ କୃଷ୍ଣଙ୍କୁ ଦର୍ଶନ କରିବା, ସେଠି ସ୍ୱର ଦର୍ଶନ ମାନେ ଆତ୍ମଦର୍ଶନ। ଆଉ ମଧ୍ୟମ ସ୍ତରର ଭକ୍ତମାନଙ୍କୁ ଉପଦେଶ କ'ଣ ଦିଆଗଲା? ଉପେକ୍ଷା, ମାଲିସେଷୁ ତଦଧିନେଷୁ, କୃପା ଅପେକ୍ଷା ମୈତ୍ରୀ ଯ କରୋତି ସ ମଧ୍ୟମ। ଏକାଦଶ ସ୍କନ୍ଦରେ କୁହାଗଲା କୃପା ଉପେକ୍ଷା ମୈତ୍ରୀ, ତିନିଟା ତା ପ୍ରିନ୍ସିପଲ। ମଧ୍ୟମ ସ୍ତର ଯେ ମଧ୍ୟମ ଅଧିକାର ରହିଲା, ତାର ଗୋଟେ ଜିନିଷ ରହିଲା ସେ କୃପା କରିବ, କାହାକୁ? ବାଲିଶେଷୁ, ବାଲିଶ ମାନେ ଯେଉଁମାନେ ତୁମଠୁ ଅଜ୍ଞ କି ଜାଣନ୍ତିନି ତାକୁ ସବୁବେଳେ କୃପା କରିଦେବ। ତ ସବୁବେଳେ ତା ପ୍ରତି କେବେ ଘୃଣ୍ୟ ମନୋଭାବ ରଖିବନି, କେମିତି ଆର ଟିକେ ଉନ୍ନତି ହଉ। ଦୋଷ ତାର ଅଛି, ଏ ଦୋଷ ଗୋଟେ ବୈଷ୍ଣବର ଦୋଷ ଦେଖିବା, ଆମର ଆମର ଦୋଷ ଦେଖିବା ଜଣେ ଉନ୍ନତ ଅଧିକାର ଦୋଷ ଦେଖିବା କଣ ପାର୍ଥ ରହୁଛି, ଆମର ଆମେ ଦୋଷ ଦେଖିଲା ପରେ ସେ ଦୋଷଟା ଆମ ହୃଦୟକୁ ଦୂଷିତ କରିଦେଉଛି, କାହିଁକି ତାର ମଙ୍ଗଳ କାମନା କରୁନି, ତାର ଗୋଟେ ଏନଭିଅସ୍ ନେଚର, ସେ ତାର ଖରାପ ଗୁଣଟା ଆମର କେବଳ ଦେଖାଯାଉଛି। ଜଣଙ୍କର ଦୋଷ ଦେଖୁଛେ ମାନେ ତାର କେବଳ ଖରାପ ଗୁଣଟା ଦେଖାଯାଉଛି, ତା ପ୍ରତି ଆମର ଦୋଷ ଭାବଟା ଆସିଯାଉଛି, ଏଇଟା ଆମର ଭଜନରେ ବାଧା। କିନ୍ତୁ ଉନ୍ନତ ଅଧିକାରୀ ମାନେ ଉତ୍ତମ ଅଧିକାରୀ ଜଣେ ଅନ୍ୟର ଦୋଷ ଦେଖୁଛି କଣ କରୁଛି, ସେ କେମିତି ସେ ଦୋଷରୁ ମୁକ୍ତ ହବ, ଆମେ ଯାହାର ଦୋଷ ଦେଖୁଛୁ ତାକୁ ଦୋଷରୁ ମୁକ୍ତ ହବା ପାଇଁ ଚାହୁଁନା, ତାକୁ ଦୋଷୀ କରିବାଟା ହେଉଛି ଆମର ଲକ୍ଷ୍ୟ। ଗ୍ରେଟ୍ସ ଦେଖୁନା, ତୁମେ ସବୁ ବସିକି ବିଚାର କରି ଦେଖୁନା, ଆମେ ଅନ୍ୟକୁ ଦୋଷୀ କରିଦେଇ ପାରିଲେ ସେ ଆମ ପାଖରେ ସରେଣ୍ଡର ହେଇଗଲେ ଆମର ଖୁସି ମନ, ସେ ଯେ ଦୋଷୀ ବୋଲି ମାନିଲେ ତାର ଲାଭ କଣ ହେଲା, କେବଳ ଆମେ ତା ଆଗରେ ତାକୁ ଛୋଟ କରିଦେଇକି ଆମ ବଡ ହେଇଗଲେ, ଏଇଟା ନା ଆଉ ଆମର ମନଟା ମନଟା କେତେବେଳେ ଅନ୍ୟ ଜଣେ ଦୋଷୀ ବୋଲି ପ୍ରତିପାଦ କରିଦେଲେ ତୁମେ ଖୁସି ହେଇଗଲ, ମୋର ଦୋଷ ନାହିଁ ତାର ଦୋଷ, ମାନେ କଣ୍ଡିସନାଲ ଷ୍ଟେଜ୍ଟା କେତେ କଷ୍ଟ। ଜଣେ ଭକ୍ତିର ସ୍ଥିତି, ଭକ୍ତିର ଲକ୍ଷଣ, ଭକ୍ତର ଲକ୍ଷଣ ଆମ ସ୍ଥିତି ଗୁଡ଼ା ତୁମେ ଦେଖୁନା କେମିତି ପଟପଟ ଧରିଦେବ, ଅନ୍ୟ ଜଣଙ୍କୁ ଦୋଷ ଦେଇଦେଲେ ସେ ଦୋଷୀ ବୋଲି ପ୍ରତିପାଦ ହେଇଗଲେ ଆମର କଣ, ଆମର ଗୋଟେ ବିଜୟ ହେଇଗଲା, ସେଥିରେ କଣ ଭକ୍ତି ହେଇଗଲା କି, ଅନ୍ୟ ଜଣଙ୍କୁ ଦୋଷୀ କରିଦେଲେ କଣ ସେଥିରେ ଭକ୍ତି ଆମକୁ ମିଳିଯାଉଛି ନା କଣ, କିଛି ନା, ସେ ଆମ ମଧ୍ୟରୁ ଚାଲି ଆସିଲେ ବା ଆମକୁ ହଁ ହଁ ମୋର ଆଜ୍ଞା ଦୋଷ ହେଇଗଲା, ତାର କଣ ଲାଭ ହେଲା, ତା ମାନେ ମୋର ଅଧୀନରେ ସବୁଦିନ ସେ ଛୋଟ ହେଇକି ରହିଲା, ମୋର ଅଧୀନରେ ରହିଲା, ମୋ ଦୃଷ୍ଟିରେ ସବୁବେଳେ ଛୋଟ ହେଲା। ଉତ୍ତମ ଅଧିକାରଙ୍କର ବିଚାର ଏଟା ନୁହେଁ, ଉତ୍ତମ ଅଧିକାର ଦୋଷ ଦେଖନ୍ତି ତାର କଲ୍ୟାଣ ନିମିତ୍ତ, ସେ କେମିତି ସେ ଗୁଣଟା ତାର ତାକୁ ସେ ଗୁଣଟା ପଳେଇଗଲା ପରେ କେବେ ତାକୁ ଘୃଣ୍ୟ ଦୃଷ୍ଟିରେ ଦେଖିବେନି। ଆମର କଣ, ଯାହାକୁ ଦୋଷୀ କରିଦେବେ ତା ଜୀବନ ସାରା ତାକୁ ସେ ଯେତେ ଭଲ କାମ କଲେ ବି ତା ପ୍ରତି ଗୋଟେ ଦୋଷ ରହିଲା, ଘୃଣ୍ୟ ଦୋଷ ଦୃଷ୍ଟି ରହିଲା, ଏସବୁ କନିଷ୍ଠ ଅଧିକାରୀଙ୍କର କାମ। କିନ୍ତୁ ମଧ୍ୟମ ଅଧିକାରୀଙ୍କ ସ୍ତରରେ ଅଲଗା କରାହେଲା, ମଧ୍ୟମ ଅଧିକାରୀଙ୍କ ସ୍ତରରେ କଣ କରାଗଲା, କୃପା ମୈତ୍ରୀ ଉପେକ୍ଷା ତିନିଟା ଷ୍ଟେଜ୍ ରଖାହେଲା। ଦୃଢ଼ ଶ୍ରଦ୍ଧାବାନ ଜଣେ ଭକ୍ତିର ହେଇଯାଏ ଗୁରୁ ବୈଷ୍ଣବ ପ୍ରତି, ସେ ତିନିଟା ଡିଲିଂସ କରିବ, ଏ ବୈଷ୍ଣବ ସେବା ଯେଉଁ ସବୁ ରହିଛି ନା, ଯେଉଁ ବୈଷ୍ଣବ ସେବା ବୈଷ୍ଣବ ଏଗୁଡ଼ା ସବୁ ଜାଣିବା ଦରକାର ନା, ଆମେ ଆମେ ଗୋଟେ ଭଜନଟା କ'ଣ ବି ଜାଣିବା ଦରକାର, ଭଜନର କେତେ କେତେ ଅଙ୍ଗ ରହିଛି, ଗୋଟେ ଗୋଟେ ଅଙ୍ଗ ରହିଛି ବୈଷ୍ଣବ ସେବା, ବୈଷ୍ଣବମାନଙ୍କର ସେବା କରିବା। ଦେଖିନ ବୃନ୍ଦାବନରେ ସବୁ କର୍ମୀ ଲୋକଟା ଆଣି ଖିଚୁଡ଼ି ଖାଇବାକୁ ଦେଉଛନ୍ତି, ଖିଚୁଡ଼ି ତାନେ ପୁରୀ କଚୁଡ଼ି ନା, ବୈଷ୍ଣବ ସେବା ଆମେ କରୁଛୁ, ବୈଷ୍ଣବ ସେବା ଗୋଟେ ଅଛି ନା, ମହାପ୍ରଭୁ ଗୃହସ୍ଥମାନଙ୍କୁ କ'ଣ କରିବେ, ବୈଷ୍ଣବ ସେବନ ନାମ ସଂକୀର୍ତ୍ତନାର ବୈଷ୍ଣବ ସେବନ ଅଚିରାତେ ପାବି ତୁମି କୃଷ୍ଣର ଚରଣ, ଯାହା ବୈଷ୍ଣବ ସେବା କର, କେତେ ସୁନ୍ଦର, ଜଣେ ଜୀବନ ସାରା ଭଗ ବୈଷ୍ଣବମାନଙ୍କୁ ଖାଇବାକୁ ଦେଉଛି, ସେଟା ତାର ଭଜନ, ତୁମେ ତୁମ ଭଜନ କରିଦେଲା ପରେ ତୁମେ ଗୋଟେ ବୈଷ୍ଣବ ମାନେ ତୁମର ପ୍ରସାଦ ପାଇକି ତୁମେ ରୋଷେଇ କରିକି ଦଉଛ, ତୁମେ ସେ ପ୍ରସାଦ ପାଇକି ସେମାନେ ଭଗବାନଙ୍କର ସେବା କରୁଛନ୍ତି, ଖୁସିରେ ରହୁଛନ୍ତି, ଆନନ୍ଦିତ ହଉଛନ୍ତି, ସେଟା ତୁମର ଭଜନ, ତାଙ୍କ ଭଜନ ଫଳଟା ତୁମେ ମିଳିବ, ଏତେ ବୈଷ୍ଣବ ତୁମେ ଭୋଜନ ଦଉଛ ତାଙ୍କ ପାଇଁ ତୁମେ ଶ୍ରଦ୍ଧାରେ ରୋଷେଇ କରୁଛ, ସେ ସେବା ଥିଲା ନା, ବୈଷ୍ଣବ ସେବା କୁହାଯାଏ। ଭାବ ତ ସବୁ ଅଲଗା ହେଇଯାଉଛି ଧୀରେ ଧୀରେ, କାହିଁକି ଯେହେତୁ ଆମେ ବୈଷ୍ଣବ ଗୁଣ ଗୁଡ଼ିକ ଆମେ ଡେଭଲପ୍ କରିପାରୁନେ ବା ଅନ୍ୟ ପାଖରେ ବୈଷ୍ଣବ ଗୁଣ ଗୁଡ଼ିକ ଦେଖିପାରୁନେ, ସେଥିପାଇଁ ଆମର ଗୋଟେ ସେବା, ବୈଷ୍ଣବ ସେବା, ଭଗବାନ ସେବା ତ ବହୁତ ବଡ଼ କଥା, ବୈଷ୍ଣବ ମାନବ ସେବା ଲୋକକୁ ବଡ଼ କରୁଛନ୍ତି, ଆମେ ବୈଷ୍ଣବ ସେବାଟା ବି ବଡ଼ କରିପାରୁନେ, ଆମର ଗ୍ରେଟ୍ ସ୍କୁଟ ହେଇଗଲାଣି। ଦେଖ ଲୋକମାନେ ମାନବ ସେବାକୁ କ'ଣ କହୁଛନ୍ତି, ମାନବ ସେବାକୁ ମାଧବ ସେବା କହୁଛନ୍ତି, ଆମର ବୈଷ୍ଣବ ସେବାକୁ ମାଧବ ସେବା କିଏ କିଏ କହିବ, ସେର ଗ୍ରେଡ଼କୁ ଆମେ ଆସିନେ, ଆମେ ଆମେ ବର୍ତ୍ତମାନ ବାହାର ଲୋକଠୁ ବି ତଳେ ଅଛି, ତେବେ ଚିନ୍ତା କରୁନି କି ଆସିଲା କି ପ୍ରସାଦ ପାଇଲା କି ନାହିଁ, କ'ଣ ଆଜି କ'ଣ ମୁଁ କରିଦେବି, ସେସବୁ ନାହିଁ, ସେ ଭାବ ସବୁ ବଦଳି ଯାଉଛି ନା, କନିଷ୍ଠ ସ୍ତରରେ ଏଗୁଡ଼ା ହବ, କନିଷ୍ଠ ଅଧିକାରୀ ସ୍ତରରେ ଏସବୁ ଅବସ୍ଥା ହବ, ମଧ୍ୟମ ଅଧିକାରୀ ସ୍ତରରେ ତାର ସ୍ଥିତିଟା ଅଲଗା, ସେ ତିନିଟା ପ୍ରିନ୍ସିପଲ ସବୁବେଳେ ଚାଲିବ, ଚାଲିବ କ'ଣ ତାର ଲେବୁଲଟା ସେଟା ନା ଆସିଗଲା ନା, ତାର ସ୍ୱାଭାବିକ ଜୀବନ ହେଇଯିବ। କୃପା ବୈଷ୍ଣବ ଯେଉଁମାନେ ତା ବାଲିଶ ବାଲିଶ ମାନେ କ'ଣ ଅଜ୍ଞ, ତାଙ୍କୁ କୃପା କରେ, ସବୁବେଳେ ସବୁବେଳେ କୃପା କରେ, ଦୋଷୀଟା ପ୍ରତି ବେଶୀ ତାଙ୍କର କୃପା ହବ, କାହିଁକି ହେଲେ ଦୋଷୀଟା ନା, ଜଣେ ଦୋଷକୁ ସ୍ୱୀକାର କରୁଛି, ଜଣେ ଭଗବାନଙ୍କୁ ଭଜନ କଲାପରେ ତାର ଏତିକି ଦୋଷ ହେଉଛି, ତାକୁ ସବୁବେଳେ କୃପା କରିବ, ବାଲି ଶିଶୁ କୃପା। ଆଉ ବନ୍ଧୁ ଯେଉଁମାନେ ଯେଉଁମାନେ ସମସ୍କନ୍ଦ ତାଙ୍କ ପ୍ରତି ମୈତ୍ରତା କରିବେ, ତାଙ୍କ ପାଖରେ ଗର୍ବ ପ୍ରକାଶ କରିବନି। ସମସ୍କନ୍ଦ ଯେଉଁମାନେ ତୁମ କ'ଣ କୁହାଯାଏ ତୁମ ଲେବୁଲରେ, ତାଙ୍କୁ ସବୁବେଳେ ମୈତ୍ରୀ ଆଚରଣ କରିବ। ଆଉ ଦ୍ୱେଷୀ ଯେଉଁମାନେ ତୁମକୁ ଦ୍ୱେଷ କରୁଛନ୍ତି, ତୁମେ ମଧ୍ୟମ ଗ୍ରେଡ଼ର ଅଛ, ତୁମେ ତାଙ୍କ ସାଙ୍ଗେ ମମତା କରିପାରିବନି। କାହିଁ ଦୋଷ କଲେ କ'ଣ, ତୁମେ ତାଙ୍କ ସାଙ୍ଗେ ମମତା କରୁଥିବ, ଏଣେ ତାଙ୍କ ଦୋଷ ଗୁଡ଼ାକ ଆଣିକି ବାହାରେ କହିବ, ଏଇଟା ଅପରାଧ ହେଲା, ବୈଷ୍ଣବ ଅପରାଧ ହେଲା ନା ନାଇଁ। ସେ ଗୁରୁ ଦେଖନ୍ତୁ ପେ ଅବସେନ୍ସ କିପ୍ ଡିଷ୍ଟାନ୍ସ, ତୁମ ଲେବୁଲ ଏତିକି, ତୁମେ ଏତିକି ଏଇଟାକୁ ମେଣ୍ଟେନ୍ କର। କାହିଁ ଜଣଙ୍କୁ ତୁମେ ଭଲ ପାଉନ, କିନ୍ତୁ ତୁମେ ଉପର ଦେଖାଣିଆ ଏଇଟା ତା ସାଙ୍ଗେ ମିଶିବ, ମିଶି କ'ଣ କରିବ, ତା ମମତା କରିବ, ତାକୁ ଖାଇବାକୁ ଦେବ, ଭଲ ମନ୍ଦ କରିଥିବ, ତା ଦୋଷଟାକୁ ଦେଖିବ, ଇଏ ଏହା କରୁଛି, ସେଇଟା ଆସି ବାହାର ଲୋକ ଆଙ୍କାର କହିବ। ସେ ଦୋଷ ତୁମେ ଦେଖୁଛ ନା, ସେ ତୁମକୁ ଦ୍ୱେଷୀ ଉପେକ୍ଷା ଉପେକ୍ଷା କରିବ। ଉପେକ୍ଷା ଅର୍ଥ ଘୃଣା ନୁହେଁ, ଉପେକ୍ଷା ଅର୍ଥ ଏଇଟା ଗୁରୁଦେବ ଯାହା କୁହନ୍ତି ପେ ଅବସେନ୍ସ କିପ୍ ଡିଷ୍ଟାନ୍ସ, ପ୍ରଣାମ କରିବେ ପ୍ରଭୁ ଭଲ ଅଛନ୍ତି ନା ବାସ। ଆଉ ତାଙ୍କ ସାଙ୍ଗରେ ମିଶିବା, ବନ୍ଧୁତା କରିବା, ତାଙ୍କ କଥାକୁ ଶୁଣିକି, ଏସବୁ ମକ୍ଷିକା ଗୁଣ, ଏ ମାଛି ଯେମିତି ଏଠି ଏଠି ବସିବ, ସେଠୁ ମଳ ନେଇ ମଳରୁ ବସି ପଡ଼ିବ, ସେଠୁ ତା ଗୋଡ଼ରୁ ନେଇ ଆସିବ, ପୁଣି ମଣିଷ ଗାଲରେ ବସି ପଡ଼ିବ, ସେଠୁ ପଳେଇବ ଖାଇବା ଖାଇବା ପାଖରେ ବସି ପଡ଼ିବ, ଏଗୁଡ଼ା ଏସବୁ ଭଲ ଗୁଣ ନାହିଁ। ଯେଉଁମାନଙ୍କର ଏଇଭଳି ମନୋଭାବ ସେମାନେ ବୈଷ୍ଣବ କେବେ ହେଇପାରିବେନି। ବୈଷ୍ଣବ ଗଲେ ତୁମର ଅନ୍ତରକୁ ବହୁତ ନିର୍ମଳ କରିବାକୁ ପଡ଼ିବ। ନିର୍ମଳ ଜନ ଜନ ନିର୍ମଳ ଜନ ମନସ ମହି ପାବା, କେତେ ସୁନ୍ଦର କଥା ସେ କହିଲେ, ଏ ପଦ ବହୁତ ଭଲ ଲାଗେ, ତାଙ୍କର ପଦ ଗୁଡ଼ା ସବୁ ନୀତି ପଦ ଗୁଡ଼ା ଅଛି। ନିର୍ମଳ ଜନ ଯାହାର ସେ ମୋତେ ପାଇବେ, ରାମ କହୁଛ, ଛଳ କପଟ ଭାବନା ହବା, ଯାହା ମନରେ ଛଳ କପଟ ଅଛି ତାର ଭାବ ତାର କେବେ ଆସିବନି ମୋ ପ୍ରତି। କପଟ ତୁମର ରହୁଛି ନା, ସେଟା ଭାବର ପୁରା ବାଧକ ଜିନିଷ, ସବୁ ସରଳ ମନ ରହିବା ଦରକାର। ବୈଷ୍ଣବ ମାନେ ସେ ସରଳ, ଏତେ ରାଗ ଦ୍ୱେଷ ଛିଦ୍ର ବାଦ ଯେଉଁମାନଙ୍କ ଅନ୍ତର ସବୁବେଳେ ଗୋଟେ ଦ୍ୱେଷ ଅନ୍ୟମାନଙ୍କ ପ୍ରତି ରହୁଛି, ସେ କେବେ ବୈଷ୍ଣବ ହେଇପାରିବେନି। ସେ ଯୁଆଡ଼େ ଯିବେ ସବୁଆଡ଼େ ସେ ଟାଇପ୍ର ଲୋକ ଅଛନ୍ତି କି ନାହିଁ, କେବଳ ଏଇଠି ଅଛନ୍ତି ନାହିଁ, ତୁମର ମନ ଭିତରେ ସେ ସ୍ୱଭାବ ରହୁଛି, ଯେଉଁଠି ଗଲେ ତମ ଅନ୍ୟ ଲୋକ ଥିଲେ, ତାପରେ ତାଙ୍କ ସାଙ୍ଗରେ ପୁଣି ସେ ଆଉ ସଂସାରରେ ତ ସେଇଆ ହଉଥିଲା, ପୁଣି ଏଠି ତ ସେଇଆ ହବ ନା କ'ଣ ଭାବିଲେ, ତବଲା ତବଲା ଲେଖିଛ ନା କ'ଣ, ଡୁବି ତବଲା ଦିଟା ନାହିଁ, ଡୁବି ତବଲା ଦିଟା ସାଙ୍ଗରେ ବୁଝିପାରିବ ତୁମେ, ହଁ ଡୁବି ତବଲା ତୁମକୁ କାଲି ଦେବି, ଏ ମୃଦଙ୍ଗଟା ବୁଝିପାରିବ ନା ଦିଟାକୁ ଏକା ସାଙ୍ଗରେ ଶିଖିବାକୁ ପଡ଼ୁଛି ନା ନା, ଆଜି ଦିଟାଙ୍କୁ ଏକା ସାଙ୍ଗରେ ନ ବଜେଇପାରିଲ ସେଟା କ'ଣ ଲାଗିବ, ଖରାପ ଲାଗିବନି, ଗୋଟେ ଅସୁନ୍ଦର ଲାଗିବ ନା। ଏ ଡୁବି ତବଲା ସଂସାରଟା ସେଇଭଳିଆ ବଜି ଶିଖିବାକୁ ପଡ଼ିବ, ନହେଲେ ଯୁଆଡ଼େ ଯୁଆଡ଼େ ଡୁବି ତବଲା ଅଛି, ଏ ଖରାପ ଗୁପ ଗୁପ ହେଉଥିବ, ଲୋକ ଏ ବନ୍ଦ କର, ଏ ମୃଦଙ୍ଗ ଦେଖ ଯେ ଠପଟା ଟପଟ ପିଟେ ବିରକ୍ତି ଲାଗିବ, ଆଉ ବଜେଇଲେ ମଧୁର ଲାଗିବ, ସଂସାରକୁ ବଜେଇ ଶିଖିବାର ଅଛି। ଯୁଆଡ଼େ ଯିବ ସବୁ ପ୍ରକାର ଲୋକ ଅଛନ୍ତି, ଡୁବି ତବଲା ସବୁଆଡ଼େ ଅଛି, ଦୁଇ ଜଣ ନେଇକି ଚାଲିବାକୁ ପଡ଼ିବ, ଏମିତି ନ କରିପାରିଲେ ତ ଯୁଆଡ଼େ ହେଲା ଖରାପ ହବ, ସଂସାର ଯୁଆଡ଼େ ତୁମେ ଯିବ ସେ ଟାଇପ୍ର ଲୋକ ଅଛନ୍ତି। ସେଟା ଆମର ମନୋଭାବଟାକୁ ଆମେ ଆମେ ଚଲି ଶିଖିବା ଦରକାର। ସବୁଆଡ଼େ ଜଗତରେ ତୁମେ ଯୁଆଡ଼େ ଯାଅ, ସବୁ ସମାଜ ଅଛି, ଦେବତା ଅସୁର ମନୁଷ୍ୟ ଭକ୍ତ ଚାରିଟା ଗ୍ରେଟ୍ ଲୋକ ସବୁ ଅଛନ୍ତି, ଏଇଟା ଗୁଣ ହିସାବରେ, ସେଠି ଦେବତା ଥିବେ, ସେଠି ମାନବୀୟ ଗୁଣ ଲୋକ ଥିବେ, ସେଠି ଆଶ୍ରୟ ଗୁଣ ସମ୍ପନ୍ନ ଲୋକ ଥିବେ, ସେଠି ଭକ୍ତ ସ୍ୱଭାବ ଲୋକ ଥିବେ। ତେଣୁ ଆମକୁ କେବଳ ଗୋଟେ ଗୋଟିଏ ଜିନିଷରେ ଆମକୁ ସକ୍ସେସ୍ ମିଳେ, ଯେତେବେଳେ ଆମ ମନଟା ନିର୍ମଳ ହବ, ଆଉ ଭଗବାନଙ୍କୁ ପ୍ରାର୍ଥନା କରିବା, ପ୍ରଭୁ ମୋତେ ଆପଣଙ୍କ ସେବାରେ ଲଗାନ୍ତୁ, ଗୁରୁ ବୈଷ୍ଣବ ପ୍ରତି ଅନୁମତି ରହୁ, ମୋର ମନକୁ ନିର୍ମଳ କେମିତି ମୁଁ ରଖି, ସେଭଳି ଭଗବାନଙ୍କୁ ପ୍ରାର୍ଥନା କଲେ ପ୍ରଭୁ ଯୋଗାଡ଼ କରିବା ନା। ଚତୁର ତୁମେ ଆମେ ବୁଦ୍ଧି ଖର୍ଚ୍ଚ କରି କ'ଣ କରିବା, କିଛି ହେବେ। ଏଇ କଥାରେ ମୁଁ କେଉଁ କଥା ଗୋଟେ କହୁଥିଲି, ଏଠି ପଳାଇଲା ପୁଣି ମନ ନିର୍ମଳ କଥା। ହଁ ଉପେକ୍ଷା, ଆମେ ଏକଥା କାହିଁକି ଶାସ୍ତ୍ର ଦିଆଗଲା, ସବୁ ଜୀବ ତ ଅନ୍ତରେ ଭଗବାନ ଅଛନ୍ତି, ପୁଣି କାହିଁକି କୁହା ହେଉଛି ତୁମେ ଦ୍ୱେଷୀକୁ ଉପେକ୍ଷା କର, କାହିଁକି ଆମେ ଯଦି ସେଟା ନ କରିବା ଆମ ଭକ୍ତି ବିନଷ୍ଟ ହେଇଯିବ, ଆମେ ଭଲ ପାଇବା ନା, ନା ମୁଁ ତାକୁ ଭଲ ପାଇବି, ଭଲ ନ ପାଇଲେ ସେ ମୋତେ ଖରାପ ଭାବିବ, ଆରେ ଖରାପ ଭାବିବା ଆମେ ମିଶିବା, ତାର ଦୋଷ ଦେଖିବା, ପୁଣି ସେ ଦୋଷଟାକୁ ବାହାରେ କହିବା, ପୁଣି ବୈଷ୍ଣବ ଅପରାଧରା। ଆମେ ଯେତେବେଳେ ଅନ୍ୟ ବିଷୟରେ କହୁଛେ ଭୁଲ, ମନ ସବୁବେଳେ ମନେ ରଖିବାକୁ ପଡ଼ିବ, ଠିକ୍ କୁହେ ବା ଭୁଲ କୁହେ, ତା ପ୍ରତିକ୍ରିୟା ନିଶ୍ଚିତ କିଛି ରହିଛି। ଯଦି ଆମ ଅନ୍ତର ଭିତରେ ଦ୍ୱେଷ ରହିଛି, ଯଦି ଠିକ୍ କଥା କହୁଛି ତା ପ୍ରତି ଦ୍ୱେଷ ନାହିଁ, ତୁମକୁ କେବେ ତୁମ ଭଜନ କେବେ ବାଧା ହବନି, ତୁମେ ଗୋଟେ ଠିକ୍ କଥା କହୁଛ, ସେଟା ଦ୍ୱେଷ ରଖେ ତା ପ୍ରତି, ଅନ୍ତର ଦ୍ୱେଷ ନାହିଁ, ତୁମ ଭଜନରେ ବାଧା ହବନି। କିନ୍ତୁ ଭୁଲ କଥା କହୁଛ ସେଟା ଠିକ୍ ନୁହେଁ, ତା ବିଷୟରେ ପୁଣି ଦ୍ୱେଷ ରଖିକି କହୁଛୁ, ସୁବୈଷ୍ଣ ଅପରାଧୀ, କାରଣ ତା ହୃଦୟରେ ପରମାତ୍ମା ଅଛନ୍ତି ନା, ତୁମେ ତୁମେ ଭାବୁଛ ସେ ଲୋକ ତ ମୋ ବିଷୟରେ ଜାଣିନି, ମୁଁ ତା ବିଷୟରେ ଏଇଟା କହୁଛି ବୋଲି ମୁଁ ଜାଣିନି, ନା ନାଇଁ 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 ସେଟା ଭୁଲ ଜିନିଷ। ସମାନ ପରମାତ୍ମା ତୁମ ହୃଦୟରେ ଅଛନ୍ତି ଆଉ ତା ହୃଦୟରେ ଅଛନ୍ତି, ସେ ଜାଣିଦେଉଛନ୍ତି ଆରେ ଏ ଜୀବଟା କି ଦୋଷ କରୁନି, ତା ବିଷୟରେ ତାକୁ ଏତେ ଗୁଡ଼ିକ ଘୃଣ୍ୟ ଭାବୁଛି, ଏତେ ଖରାପ ଭାବୁଛି, ଭଗବାନ ବହୁତ ଦୁଃଖୀ ହେଇଯାନ୍ତି ନା। ଆମେ ଯାହାଙ୍କର ଭଜନଟା କରୁଛେ ସେ କୋଉଠି ଅଛନ୍ତି, ଆମ ହୃଦୟ ଭିତରେ ଅଛନ୍ତି ନା। ସେ ଚାହାନ୍ତିନି ଇଏ କୌଣସି ଜୀବ ପ୍ରତି ତାର ରାଗ ଦ୍ୱେଷ ରଖୁ, ରାଗ ବି ଚାହାନ୍ତିନି, ଆସକ୍ତିଟା ବି ଚାହାନ୍ତିନି, ଦୋଷଟା ବି ଚାହାନ୍ତିନି, ଭଗବାନଙ୍କର ଇଚ୍ଛା ଇଏ ମୋ ପ୍ରତି କେବଳ ଆସକ୍ତି ରଖୁ। କାରଣ ଭଗବାନ ଜାଣିଛନ୍ତି ଏ ଦୁଇଟା କାର୍ଯ୍ୟ ସେ ଅଲଗା କାହା ପାଖରେ ଲଗେଇବ ସେ କଷ୍ଟ ପାଇବ, ଆମେ ଆସକ୍ତି ବଢ଼େଇଦେଲେ ଅନ୍ୟକୁ ସେଟା ବି ଗୋଟେ ବାଧା ହେଲା କିନି, ଆଉ ଦୋଷ କଲେ ବି ବାଧା। ଭଗବାନ ସହିତ ଗୀତାରେ କଣ, ରାଗ ଦ୍ୱେଷ ବିଭକ୍ତିଷୁ ବିଷୟାନ ଇନ୍ଦ୍ରିୟ ଚରା, ଇନ୍ଦ୍ରିୟମାନଙ୍କୁ ବିଷୟରୁ ହଟେଇକି ରଖିବ। ସମାଧି ଅବସ୍ଥାରେ କୁହନ୍ତି ସମାଧି ମଧ୍ୟ ଅଛନ୍ତି ନା, କଣ ସେ ଅଛି ନା, ପ୍ରଜ୍ଞାଙ୍କୁ ପ୍ରଜ୍ଞା ପ୍ରତିଷ୍ଠା ନାହିଁ ଶିଶୁ ବିଷୟାନ ଇନ୍ଦ୍ରିୟ ଚରା ଶିଶୁ ଅଛନ୍ତି, ରାଗ ଦ୍ୱେଷ ବିଭକ୍ତିଷୁ ବିଷୟାନ ଇନ୍ଦ୍ରିୟ ଚରା ଇନ୍ଦ୍ରାଣୀ ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ସେ ଶ୍ଳୋକ ଦେଖ, ତା ଆରମ୍ଭଟା କହ, ସେ ଆରମ୍ଭଟା ଦେଖି ତାକୁ ଦେଖ। ପର କଥା ଦେଲା ହୃଦୟ ଭିତରେ କଣ ରହିଛନ୍ତି, ପ୍ରଭୁ ରହିଛନ୍ତି, ପ୍ରଭୁ ସେଥିପାଇଁ ପ୍ରିନ୍ସିପଲ ଦେଇଦେଲେ ଆଚାର୍ଯ୍ୟମାନଙ୍କ ଦ୍ୱାରା, ତୁମେ କେମିତି କେମିତି ଚଳିବ, ଆମେ ଯେଉଁ ଲେବୁଲରେ ଅଛେ ସେ ଲେବୁଲରେ ସବୁବେଳେ ଚେଷ୍ଟା କରିବା ରହିବା ପାଇଁ, ଆମେ ଉପର ଲେବୁଲକୁ ଯାଇପାରିବେ, ଯଦି ଫଲୋ କରିବା ତାହେଲେ ଅସୁବିଧା କଣ ହବ, ଆମର ଅପରାଧଟା ହବ। ଯେହେତୁ ଭଗବାନ ଆମ ହୃଦୟ ଭିତରେ, କୃଷ୍ଣ ହୃଦୟ ଭିତରେ ଅଛନ୍ତି ନା ପରମାତ୍ମା ସ୍ୱରୂପରେ, ଏ ପରମାତ୍ମା ଯୋଉ ରହିଛନ୍ତି ସେ କିଭଳି ଗୋଟେ ଜୀବର ଭାବକୁ ଜାଣୁଛନ୍ତି, ପ୍ରତ୍ୟେକ ଜୀବର ବିଭିନ୍ନ ବିଭିନ୍ନ ସ୍ଥିତି ରହିଛି, ସାତ୍ୱିକ ସ୍ତର ରହୁଛି, ରାଜସିକ ସ୍ତର ରହୁଛି, କି ତାମସିକ ସ୍ତର ଭକ୍ତି କରୁଛି, ଭଗବାନ ଜାଣୁଛନ୍ତି ନା, ତାର ସେ କନିଷ୍ଠ କି ମଧ୍ୟମ କି ଉତ୍ତମ ସେ ଜାଣୁଛନ୍ତି। ପ୍ରତ୍ୟେକ ଜୀବର କେଉଁ ସ୍ଥିତିରେ ସେ କିଭଳି ଭଜନ କରିପାରିବ ସେ ସେଇ ହିସାବରେ ସୂତ୍ର ସବୁ ଦେଇଛି, ଆମକୁ ସେଇଟାକୁ ଫଲୋ କରିବାକୁ ପଡିବ। ରାଗ ଦ୍ୱେଷ ବିମୁକ୍ତି ସୁ ବିଷୟାନ ଇନ୍ଦ୍ରେ ଚାନ ଆତ୍ମବସେ ବିଧି ଆତ୍ମା ସମାଧି ମଧ୍ୟ ସମାଧି ସକାଳ ସମାଧି ମଧ୍ୟ ଅଛନ୍ତି, ସମାଧି ସ୍ତରକୁ ସେ ଯାଇପାରିବ। ଆତ୍ମବସେ ବିଧି ଆତ୍ମା ସମାଧି ମଧ୍ୟ ପ୍ରସାଦ ମା ସରି ଦେହ ପ୍ରସାଦ ମଧ୍ୟ ଅଛନ୍ତି, ଏଠି ଲେଖିଲେ ବଟ୍ ଏ ପର୍ସନ୍ ଫ୍ରି ଫ୍ରମ୍ ଅଲ୍ ଆଟାଚମେଣ୍ଟ ଆଣ୍ଡ aversion and able to control his senses through regulative principle of freedom one can complete mercy from the lord eto lekhle na eto eta je bhagwan kar krupa ta ki paibo eta kyo dher ditiyo dher bhagwan gita e kochindi eta krutat bhavati sammo ta parpar shloka dekho ta parvarti shloka odiya ko je niyantrita swadhinata vidhi anusaran kari indriya manan ko ayat kari pari thae ନିୟନ୍ତ୍ରିତ ସ୍ୱାଧୀନତା ବିଧି ଅନୁସରଣ କରି ରାଗଦ୍ୱେଷ ବିମୁକ୍ତେଷୁ ବିଷୟାନ ଇନ୍ଦ୍ରିୟ ଚରଣ ଅର୍ଥଟା ଏହା ଇନ୍ଦ୍ରିୟମାନଙ୍କୁ ଆୟତ କରିଥାଏ ଏବଂ ସେ ଭଗବାନଙ୍କର ପୂର୍ଣ୍ଣ କୃପା ଲାଭ କରିପାରେ ଏବଂ ଏହିପରି ଭାବରେ ସେ ସମସ୍ତ ପ୍ରକାର ରାଗଦ୍ୱେଷରୁ ମୁକ୍ତ ହୋଇପାରେ। ରାଗଦ୍ୱେଷ ରହୁଛି ନା, ତେଣୁ ଏଇ ଇନ୍ଦ୍ରିୟମାନଙ୍କୁ ସଂଯମ କରିବା ପୂର୍ବ ପୂର୍ବ ଶ୍ଳୋକଟା ଏହା ସାଙ୍ଗରେ ଲାଗିବ, ରୂପଦ ଏଠି ଭାବାର୍ଥରେ ଲେଖିଛନ୍ତି। ପୂର୍ବରୁ କୁହାଯାଏ ଯେ ବ୍ୟକ୍ତି କେବେ କୃତ୍ରିମ ଉପାୟରେ ବାହ୍ୟତ ଇନ୍ଦ୍ରିୟ ସଂଯମ କରିପାରେ, କିନ୍ତୁ ଇନ୍ଦ୍ରଗୁଡ଼ିକ ଭଗବାନଙ୍କ ଦିବ୍ୟ ସେବାରେ ନିଯୁକ୍ତ ନହେଲେ ଅଧୋପତ ହେବାର ବହୁତ ସମ୍ଭାବନା ଅଛି। କୃତ୍ରିମ ଭାବରେ ଆମେ କରିପାରିବା, ଖାଇବା ପିଇବା ଶୋଇବା ଏଦ୍ୱାରା କିଛି ତୁମେ ରଖିପାରିବ, କିନ୍ତୁ ଅଧୋପତନ ହେଇଯିବ। ଯଦି ପୂର୍ଣ୍ଣ କୃଷ୍ଣ ଚେତନାରେ ଥିବା ବ୍ୟକ୍ତି ଇନ୍ଦ୍ରଭୋଗ୍ୟ ବିଷୟବସ୍ତୁ ଉପଭୋଗ କଲାଭଳି ବାହାରକୁ ଜଣାପଡ଼େ, ତଥାପି ସେ ସେପରି କରେ ନାହିଁ, ତାର କୌଣସି ପ୍ରକାର ଇନ୍ଦ୍ର ସୁଖ ହେବ ବା ଇନ୍ଦ୍ରିୟ କର୍ମ ପ୍ରତି ଆସକ୍ତି ନଥାଏ, କାରଣ ସେ କୃଷ୍ଣ ଚେତନାରେ ଥାଏ। କୃଷ୍ଣ ଚେତନଶୀଳ ବ୍ୟକ୍ତି କେବେ କେବଳ କୃଷ୍ଣଙ୍କୁ ସୁଖ ଦେବା ପାଇଁ ସର୍ବଦା ବ୍ୟସ୍ତ ଥାଏ, ଏତଦ୍ ବ୍ୟତୀତ ଅନ୍ୟ କୌଣସି କର୍ମରେ ସେ ବ୍ୟସ୍ତ ନଥାଏ, ତେଣୁ ସେ ସମସ୍ତ ଆସକ୍ତିର ଉର୍ଦ୍ଧ୍ୱରେ ଥାଏ। ଯଦି କୃଷ୍ଣ ଇଚ୍ଛା କରନ୍ତି ତାହେଲେ ଭକ୍ତ ସବୁ କିଛି କରିପାରେ ଯାହା ସାଧାରଣ ଲୋକଙ୍କ ପକ୍ଷରେ ଅସମ୍ଭବ, ତାହା ଭକ୍ତ ଅତି ସହଜରେ କରିପାରେ, ଏବଂ ଯଦି କୃଷ୍ଣ ଇଚ୍ଛା ନ କରନ୍ତି ତାହେଲେ ସେ ସେଇ କାମ କରିବ ନାହିଁ। ସାଧାରଣ ସେ ଯାହା ଆତ୍ମସନ୍ତୋଷ ନିମିତ୍ତ ଲାଭ ସେ ଯାହା ଆତ୍ମସନ୍ତୋଷ ଲାଭ ନିମିତ୍ତ କରିଥାଏ ସେ ପ୍ରକାର କର୍ମ ସେ କୃଷ୍ଣଙ୍କ ବିନା ଇଚ୍ଛାରେ କରେ ନାହିଁ, ତା ନିଜ ପାଇଁ ସେ କିଛି କୃଷ୍ଣଙ୍କ ଇଚ୍ଛା ବିନା ଆତ୍ମସନ୍ତୋଷ କାର୍ଯ୍ୟ କିଛି କରେ ନାହିଁ। ତେଣୁ କରିବା ବା ନ କରିବା ତା ଇଚ୍ଛା ଉପରେ ନିର୍ଭର କରେ। ତା ଉପରେ ତାର ପୂର୍ଣ୍ଣ କର୍ତ୍ତୃତ୍ୱ ଥାଏ। ମୁଁ କେଉଁଟା କୃଷ୍ଣ ପାଇଁ କରିବି, କେଉଁଟା କୃଷ୍ଣ ପାଇଁ, ନିଜ ଇଚ୍ଛା ପାଇଁ, ନିଜ ସ୍ୱତନ୍ତ୍ର ପାଇଁ, ନିଜର ସୁଖ ପାଇଁ, ଆତ୍ମବିଧାନ ପାଇଁ ସେ କିଛି ଆତ୍ମସୁଖ ପାଇଁ କିଛି କରେନି। ତେଣୁ କରିବା ବା ନ କରିବା ତା ଇଚ୍ଛା ଉପରେ ନିର୍ଭର କରେ, ତା ଉପରେ ତାର ପୂର୍ଣ୍ଣ କର୍ତ୍ତୃତ୍ୱ ଥାଏ। ମୁଁ କେବେ ଏଇ କାମଟା କରିବି ନାହିଁ, କର୍ତ୍ତୃତ୍ୱ ନଥିଲେ ସେ ଭୁଲ କାମ କରିଦେବ, ନିଜ ଇନ୍ଦ୍ର ସୁଖ ପାଇଁ କରିଦେବ, କାରଣ ସେ କେବଳ କୃଷ୍ଣଙ୍କ ନିର୍ଦ୍ଦେଶରେ ହିଁ କର୍ମ କରିଥାଏ। ଏଇ ଯେଉଁ କରିବା ନ କରିବା ତାର ଇଚ୍ଛାରେ, ଏଠି କହିଲେ କ'ଣ କହିଲେ, କରିବା ନ କରିବା ତା ଇଚ୍ଛା ଉପରେ ନିର୍ଭର କରେ। କ'ଣ ଇଚ୍ଛା ଉପରେ ନିର୍ଭର କରିବା, ଇଚ୍ଛା କେତେବେଳେ ହେଇଯିବ ବିଷୟ ଭୋଗ କରିବା ପାଇଁ, କହିଲେ ନା, ତାର ଉପରେ ତାର ପୂର୍ଣ୍ଣ କର୍ତ୍ତୃତ୍ୱ ଥାଏ, କାହା ଉପରେ, ତାଙ୍କ ଇଚ୍ଛା ଉପରେ, କାରଣ ସେ କେବଳ କୃଷ୍ଣଙ୍କ ନିର୍ଦ୍ଦେଶରେ ହିଁ କର୍ମ କରିଥାନ୍ତି। ଏ ପ୍ରକାର ଚେତନା ଲାଭ କରିବା ଭଗବାନଙ୍କର ଅହେତୁକୀ କୃପା, ଏ ପ୍ରକାର ଚେତନା ଲାଭ କରିବା ଭଗବାନଙ୍କର ଅହେତୁକୀ କୃପା ଉପରେ ନିର୍ଭର କରେ। ଭକ୍ତ ଇନ୍ଦ୍ରିୟ ଭୋଗ ପ୍ରତି ଆସକ୍ତି ହୋଇ ସୁଦ୍ଧା ଏପରି ଲାଭ କରିପାରେ, ଭକ୍ତ ଇନ୍ଦ୍ରିୟ ଭୋଗ ପ୍ରତି ଆସକ୍ତ ହୋଇ ସୁଦ୍ଧା ଏହା ଲାଭ କରିପାରେ। ଇନ୍ଦ୍ରିୟ ଭୋଗ ପ୍ରତି ପ୍ରାଥମିକ ଅବସ୍ଥା ରହୁଛି ନା, କିନ୍ତୁ ଏହା ଅହେତୁକୀ କୃପା ଭଗବାନ କୃପା କରିବେ, ଏଟା ବି ସମ୍ଭବ ହେଇପାରିବ। ଏଠି ପ୍ରସାଦ ଅଧିକ ଛତି ଶବ୍ଦ ଲେଖିଛନ୍ତି, ରାଗଦ୍ୱେଷ ବିମୁକ୍ତି, ଭଗବାନଙ୍କ କୃପା ନ ପାଇଲେ ଏଇଟା ହବନି, ରାଗଦ୍ୱେଷ। ସେଥିପାଇଁ ଆମେ କେବେ ଫ୍ରି ହେଇପାରିବା, ଆମେ ଯେଉଁ କେବେ ଆର୍ଟିଫିସିଆଲି ମୁଁ ଫ୍ରି ହେଇଯିବି, ସମସ୍ତେ ସାର୍ ଭଲ ଫ୍ରେଣ୍ଡସିପ୍, ସେ ଖରାପ ଭକ୍ତ ହେଲେ ମୁଁ ତା ସାଙ୍ଗରେ ମିଶିକି ହେଇପାରିବନି, ତୁମର ଇଫେକ୍ଟ ଆସିବ, ପ୍ରତିକ୍ରିୟାଟା ଆସିବ। ଭଗବାନଙ୍କ କୃପା ଜଣେ ପୂର୍ଣ୍ଣ କୃପା ପାଇଗଲେ, ଆଉ କୃପା ପାଇବା ପରପଟରେ କେମିତି ସେ କନେକ୍ଟ କରି ପୂର୍ବ ସବୁ ରଚନା କରିଦେଇଛନ୍ତି। ଭଗବାନଙ୍କ ପୂର୍ଣ୍ଣ କୃପା ପାଇବାକୁ ହେଲେ କ'ଣ, ଆମେ ଗୋଟେ ଇଚ୍ଛା ରହୁଛି ନା, କାହା ପ୍ରତି ଆସକ୍ତି ଚାଲି ଆସିବ, କାହା ପ୍ରତି ଦୋଷ ଚାଲି ଆସିବ, ସେ ରଚନା କରୁଛନ୍ତି। ସେ କୃଷ୍ଣଙ୍କ ଇଚ୍ଛା ଉପରେ ନିର୍ଭର କରନ୍ତି, କାହିଁକି କୃଷ୍ଣଙ୍କ ପ୍ରେରଣାରେ ସେ କର୍ମ କରନ୍ତି। କୃଷ୍ଣଙ୍କ ପ୍ରେରଣା କର୍ମ କରିବା ମାନେ କ'ଣ, ତାଙ୍କ ଇଚ୍ଛା ଶକ୍ତିଟା କାହା ସହିତ ମିଳୁଛି, ସବୁବେଳ ଭଗବାନ କୃଷ୍ଣଙ୍କ ଉପରେ ସେ ନିର୍ଭର କରୁଥିବେ, ପ୍ରାର୍ଥନା କରୁଥିବେ। କୃଷ୍ଣଙ୍କ ବ୍ୟବସ୍ଥାଟା କ'ଣ, ବ୍ୟବସ୍ଥା ଆସିକି ପହଞ୍ଚିବ, ଅପେକ୍ଷା କର। ଆମେ କ'ଣ ଇନ୍ଦ୍ରିୟ ଶକ୍ତିମାନଙ୍କର, ଇନ୍ଦ୍ରିୟମାନଙ୍କ ଦେହରେ ଶକ୍ତି ଅଛି, ତୁମକୁ ବସିବାକୁ ଦେବେନି, କିଛି କରିବା ପାଇଁ ତୁମର ମନ ହବ। କଣ୍ଡିସନାଲ ଷ୍ଟେଜ୍ରେ କ'ଣ, କିଛି କରିବା ପାଇଁ ଇଚ୍ଛା ହବ, ନକଲେ ବସିପାରିବନି ନା, ସେଟା ଭୁଲ ବା ଠିକ ହେଇପାରେ, କିନ୍ତୁ କରିବା କିଛି। କିନ୍ତୁ ଯେଉଁମାନେ ଭଗବାନଙ୍କର ସମର୍ପିତ, ସେମାନେ ସବୁବେଳେ ବ୍ୟବସ୍ଥା ଉପରେ ନିର୍ଭର କରିଥାନ୍ତି, କ'ଣ କୃଷ୍ଣଙ୍କର ଆରେଞ୍ଜମେଣ୍ଟ ଆସିବ, କୃଷ୍ଣ ନିଶ୍ଚୟ ସେବା ଦେବେ, ଯୋଜନା କିଛି କରିବେ, ସେଟା ଆସିବ ସ୍ପିରିଚୁଆଲ ଜିନିଷ, ସେଟା କୃଷ୍ଣ ଇଚ୍ଛା ଉପରେ ନିର୍ଭର କରନ୍ତି। ନିଜର ଇଚ୍ଛାଟାକୁ ସିଏ, ଯଦି ନିଜର ଇଚ୍ଛାରେ କିଛି ଆସେ ହେଲେ କି ନିଜ ଇଚ୍ଛା ମଧ୍ୟ କିଛି ନା ଚିନ୍ତିବ, ଚିନ୍ତା ତ କିଛି ନାହିଁ, ଇଚ୍ଛା କାହିଁ ଆସିବ। ଇଚ୍ଛା ଶକ୍ତିଟା କେତେବେଳେ ବେଶୀ ପ୍ରବଳ ହୁଏ, ଯେତେବେଳେ ନିଜର ସୁଖ ବିଧାନଟା ଆସେ, ଆଉ ଯେଉଁଟା ଆସୁଛି ଭଗବାନଙ୍କ ସେବା ପାଇଁ ସେଟା ସାଙ୍ଗେ ସାଙ୍ଗେ କୃଷ୍ଣଙ୍କ ଇଚ୍ଛା ରହିଲେ ମୁଁ କ'ଣ କରିବା ପାଇଁ ଚାହୁଁଥିଲି, ଏଇଟା କାହିଁକି ଆସିଲା, ତାହେଲେ କୃଷ୍ଣଙ୍କର ଏଠି କିଛି ଇଚ୍ଛା ଅଛି। ଆମର କିଛି ଏଠି କରିବାର ନାହିଁ, ଆମର ମନ୍ଦିର ଏଠି କରିବାର ନାହିଁ, ସପୋଜ୍ ଆମର ଏଠି ମନ୍ଦିର କରିବା, ଜଣେ ଆସିବ ମୁଁ କୋଟି ଟଙ୍କା ଦେବି ଆପଣ ଭଗବାନଙ୍କର ମନ୍ଦିର, ତା ଆମେ କ'ଣ କରିବା, ଆମେ ବିଚାର କରିବା, ଆମେ ତ ଇଚ୍ଛା କରୁନି ଏଠି କରିବା ପାଇଁ, ଏ ଲୋକ କିଏ, ଏ କାହିଁକି ଆସିଲା, କେଉଁଥିପାଇଁ ଦେବା ପାଇଁ ଚାହୁଁଛି, ୟାର ଇଚ୍ଛା କ'ଣ, ଆଗେ ବିଚାର କରିବା ଗୁଡ଼ା, ଆମର ତ ଇଚ୍ଛା ନାହିଁ, ଏଇଟା କାହିଁକି ସେ ଲୋକ ଭଗବାନ କ'ଣ ତା ହୃଦୟରେ ପ୍ରେରଣ କଲେ କି, ପୁଣି ତା ପ୍ରାର୍ଥନା କରିବାକୁ ପଡିବ, ପ୍ରଭୁଙ୍କ ଏଥିରେ କ'ଣ ଇଚ୍ଛା ଅଛି, କେବଳ ସେ କୌଣସି ଉଦ୍ଦେଶ୍ୟରେ ଦେଉଛି କି, ସବୁବେଳେ ଭଗବାନଙ୍କ ଇଚ୍ଛା ସହିତ ଇଚ୍ଛାକୁ ଆମକୁ ପ୍ରାର୍ଥନା ନକଲେ କେମିତି ଆମକୁ ସେ ବୁଦ୍ଧିଟା ଆସିବ। ଆମର ଏଇ କଥାଟା ଆଜି ପଡ଼ିଛି ଯେ ଆମେ ଯେଉଁ ସ୍ଥିତିରେ ଅଛି ସେ ସ୍ଥିତିର ନିୟମ ଗୁଡ଼ିକୁ ପାଳନ କରିକି ଆମକୁ ଯିବାକୁ ପଡିବ, ନହେଲେ ଆମେ ପାରିବାନି, ଉପରକୁ ଉଠିପାରିବାନି। ସଂସାର ବଡ଼ ଭୟଙ୍କର, ଆମର ବି ପୂର୍ବର କର୍ମ ବି ଏତେ ଉନ୍ନତମାନର ନୁହେଁ, ଭକ୍ତି ସ୍ୱୀକୃତି ଉଚ୍ଚା ନୁହେଁ, ସେଥିପାଇଁ ରାଗ ଦ୍ୱେଷ ଏସବୁ ଆସିବ, ଏଥିପାଇଁ କେମିତି କେମିତି କେଉଁ ନିୟମରେ ଚଳିବାକୁ ପଡିବ ସବୁବେଳେ ଜଣେ ଚେଷ୍ଟା କରିବ। କେଉଁ କଥାରେ ଟିକେ ପଳେଇ ଆସିଥିଲି ଏଇ ବ୍ରଜବାସୀମାନଙ୍କ କଥାରୁ, ତାଙ୍କର ଅନ୍ତର ଏତେ ସରଳ ଥିଲା, ବହୁତ ଆନନ୍ଦରେ ସେମାନେ ଚାଲିଗଲେ, କୃଷ୍ଣଙ୍କୁ ଉପହାର ଦେଲେ, ତାଙ୍କ ସ୍ଥିତି ଯେଉଁମାନେ ସେମାନଙ୍କର ଯେଉଁ ଭଗବାନଙ୍କର ଯେଉଁ ନୀତି ପାଠ ସେମାନଙ୍କର ସ୍ଥିତି, ଶୁଦ୍ଧ ଭକ୍ତର ସ୍ଥିତି ସବୁ ପ୍ରକଟ ହେଉଛି, ତାଙ୍କର ଅନ୍ତର ଅତ୍ୟନ୍ତ ଅମାୟିକ, ଏଇ ସ୍ୱାଭାବିକ ପ୍ରେମ କଥାରୁ ମାଟିକି ପଳେଇ ଆସିଥିଲେ। ଦୁଇଟା ଜିନିଷ ଯେତେବେଳେ ତୁମର ରହିବ, ତୁମର ସ୍ୱାଭାବିକ ପ୍ରେମ ରହିବନି, ସ୍ନେହ ରହିବନି, ନେଚୁରାଲ ଆଟାଚମେଣ୍ଟ, ଯେମିତି ମାଆଟା ତ ଛୁଆଟାକୁ ଭଲ ପାଉଛି, ଭଗବାନଙ୍କୁ ସେଇଭଳି ଭଲ ପାଉଛି, ଗୁରୁବୈଷ୍ଣବ ସେଭଳି ଗୋଟେ ଭଲ ପାଉଛି, ଭଲ ପାଇବାର ଗୋଟେ ସର୍ତ୍ତ କ'ଣ ରହିବ, କେବେ ବି ରହିବନି। ମାଆକୁ ପୁଅ ଯେତେ ଗାଳି ଦେଇଥାଉ, ପୁଣି ଆସି କହିବ ମା ମୋର ଏଇଟା ଭୁଲ ହେଇଗଲା, ମା କଣ କରିବ ତମେ ଦେଖଦବ କେବେ ଆଉ ସେ ମା କୁ ଗାଳି ଗୁଲଜ ଦେଇ ଅଲଗା ରହିଲେ ମା କଣ କରିବ ଚିନ୍ତା କରୁ ତମ ପୁଅଟା ଭଲ ରହିଲା କି ନାହିଁ କଣ କଲା ଯାହା ରହିଲା ପଚାରୁନି ଯାହା କରୁଛି କିଛି କେବେ ମା ତା ପୁଅକୁ ଛାଡିପାରେନି ପୂର୍ବ ସେଥିପାଇଁ ଗୋଟିଏ ଉଦାହରଣ ଦେଇଛନ୍ତି ଏ ଜଗତରେ ପ୍ରେମ ଯଦି କିଛି ସିମ୍ପଟମ୍ସ ଦେଖିବ ସ୍ନେହର ଯୋଉ ସିମ୍ପଟମ୍ସ କିଛି ଦେଖିବ ପ୍ରେମର କେବଳ ସେ ଗୋଟେ ଜଣଙ୍କ ପାଖରେ ଅଛି ଭଗବାନର ଗିଫ୍ଟ ଦେଇଛନ୍ତି ମାଆକୁ ଆଉ ଆଉ କାହା ପାଖରେ ନାହିଁ ସଂସାର ତ ସ୍ତ୍ରୀ ପାଖରେ ନାହିଁ ଭାଇ ପାଖରେ ନାହିଁ କାହା ପାଖରେ ନାହିଁ କାହା ପାଖରେ ନାହିଁ ଆଉ ସମସ୍ତଙ୍କ ପ୍ରେମର କିଛି କଣ୍ଡିସନ ରହିଛି ମା ନାହିଁ ନା କଣ ଭାବିଲୁ ଜାଣିଛ ନା ନାହିଁ ମା କଣ କରିଛି ସେ କହିବ ସେ ଯୋଉ ଯୋଉ ଦୁଇ ଭାଇ ତିନି ଭାଇ ନେଖା ଶୁଥିବେ ସେ ଭାଇ ଯଦି ଇଏ କହିବ ତୋ ଭାଇଟା ଟିକେ ସାହାଯ୍ୟ କରୁନୁ ତୋ ପଇସା ଟିକେ ଅଛି ତା ପୁଅଟା ନା ଭିନ୍ନ ହେଇଯାଇଥିବେ ତା ପୁଅ ନାଇଁ ଗୋଟେ କପଡ଼ା ଆଣିକି ଦଉନୁ ସବୁବେଳେ ତାର ତାର ହୃଦୟଟା ସବୁବେଳେ ଥିବ ଆଜିକାଲି ମା କଣ ହେଲା ମୁଁ କହିପାରିବିନି ମା ମାନଙ୍କର ସବୁ ସ୍ୱଭାବ ମାଡ଼ ମାରନ୍ତି ମା ମାନେ ଯୋଉ ପୁଅ ମାନେ ବୋଉ ମାନେ ସେ ବୋଉ ମାନେ ମାଡ଼ ମାରି ପୁଅ ବି ମାରନ୍ତି ଯୋଉ ଯୋଉ ଟିକେ ଲୋୟର କାଷ୍ଟ ଲୋକମାନେ ତା ସବୁ ମାଆକୁ ମାରନ୍ତି ହେଲେ ତା ନାତି ଯୋଉ ହେଇଯାଇଥିବ କାହାର ପୁଅର ନାତି ବୁଢ଼ୀ ତାକୁ ଆଣିକି ଗାଲ କରିବ କାନିରେ ଚକୋଲେଟ୍ ବାନ୍ଧିକି ଆଣି ତାକୁ ଦବ କାହିଁକି ତାର ସ୍ନେହଟା ସେ ପୁଅକୁ ଦେଇପାରୁନି କାହାକୁ ଦଉଛି ନାତିକି ଦଉଛି ସେ କେବେ ଛାଡିପାରିବନି ସେ କେବେ ବି ଯେତେ କଷ୍ଟ ପାରିବେ ସେ ଛାଡିପାରିବେନି ଭଗବାନଙ୍କର ପ୍ରତି ଏଇଟା ଏଟାକୁ ସ୍ୱାଭାବିକ ପ୍ରେମ କୁହାଯାଏ କୌଣସି ଅବଷ୍ଟ୍ରାକ୍ଟ ଯଦି କିଛି ପ୍ରତିବନ୍ଧକ ଆସିକି ପହଞ୍ଚି ସେ ଭିତରେ କଣ ରଖିବ ସେଟାକୁ ରଖିକି ତାର ସେଟା ତୀବ୍ର ବେଗ ହବ ଛୁଆଟା ମୋ କଥା ମାରିଲାନି ମୋ ପୁଅଟା ମୋ କଥା ମାରିନି ବୋଉ ବୋଉ ଉଦ୍ରେ ପଡ଼ିଗଲା କଲା ନାତିଟା ମୋର କଷ୍ଟ ପାଉଥିବ ଏଇଟା ଏମିତି ଶରୀର ଭଗବାନ ଦେଇଛନ୍ତି ମାଆର ଗୋଟେ ଶରୀର ସେ ଯେତେବେଳେ ମା ହେଇଯାଏ ମାତୃତ୍ୱ ପ୍ରାପ୍ତି କହେ ତାର ଗୋଟେ ସ୍ୱାଭାବିକ ପ୍ରେମ ଆସେ ଜଣେ ଭକ୍ତ ହୃଦୟରେ ଭଗବାନ ପ୍ରତି ସେଇଭଳି ସ୍ୱାଭାବିକ ପ୍ରେମ ରହିବ ସରଳ ହୃଦୟ ରହିବ ନିଷ୍କପଟ ହୃଦୟ ରହିବ ତତ୍ତ୍ୱର ସବୁ ତତ୍ତ୍ୱର ସାରା ଜିନିଷ ହଉଛି ଏହା ବିଦ୍ୟନ୍ତେ ହୃଦୟ ଗନ୍ଧି ଛିଦ୍ୟନ୍ତେ ସର୍ବସଂଶୟା କିଏତେ ଚାଷ୍ୟ କର୍ମାଣି ଏବ ଦୃଷ୍ଟ ଆତ୍ମନି ଈଶ୍ୱର ଭଗବାନ କେମିତି ଦେଖା ହବ ଦର୍ଶନ ହବ ଏମିତି ଦେଖାହେଇଯିବ ଶୁଣୁଛ କଣ ଜ୍ଞାନ ବହୁତ କିଛି ପଣ୍ଡିତ ହବା ପାଇଁ ଜ୍ଞାନ ଜ୍ଞାନୀ ହବା ପାଇଁ ଏ ପାଇଁ ଲେଖିଲି ବିଦ୍ୟନ୍ତେ ହୃଦୟ ଗ୍ରନ୍ଥି ଭାଗବତ ବାଣୀ ଯୋଉ ଶୁଣୁଛେ ନିର୍ଗୁଣ ହରିକଥା ଆଚାର୍ଯ୍ୟମାନଙ୍କର କଥାଟା କଣ କରେ ହୃଦୟର ଗ୍ରନ୍ଥି ଅଛି ହୃଦୟ ଗ୍ରନ୍ଥି କଣ ବିଭିନ୍ନ ରାଗ ଦ୍ୱେଷ କାମ କ୍ରୋଧ ଯେଉଁଟା ଯେଗୁଡ଼ିକ ହଉଛନ୍ତି ଭକ୍ତି ମହାରାଣୀଙ୍କର ସମ୍ପୂର୍ଣ୍ଣ ବିରୋଧୀ ବସ୍ତୁ ଆଉ ହୃଦୟ ଭିତରେ ରହିଛି ନା ଆଳସ୍ୟ ଦୁର୍ବଳତା କେତେ ପ୍ରକାର ଜିନିଷ ରହିଛି ଭିଦ୍ୟନ୍ତେ ହୃଦୟ ଗ୍ରନ୍ଥି ଛିଦ୍ୟନ୍ତେ ସର୍ବସଂଶୟ ପୁଣି କେବଳ ଏତିକି କହିବ ହୃଦୟ ଗ୍ରନ୍ଥି ସବୁ ଭେଦ କରିବ ହୃଦୟରେ ଯୋଉ ଗ୍ରନ୍ଥି ରହିଛି ଗ୍ରନ୍ଥି ମାନେ କଣ ଗଣ୍ଠି ଗଣ୍ଠି ଗୁଡ଼ାକ ସବୁ ଖୋଲିବ ବିଭିନ୍ନ ପ୍ରକାର ଭାବନା ଆଉ ଛିଦ୍ୟନ୍ତ ସର୍ବସଂଶୟ ସବୁ ସଂଶୟ ଦୂର ହବ କିଏତେ ଚାଷ୍ୟ କର୍ମାଣି କେବଳ ଏତିକି ନୁହେଁ ଥାର୍ଡ ଷ୍ଟେପ୍ ପୁଣି କହୁଛନ୍ତି ପୂର୍ବର ଯୋଉ ପ୍ରାରବ୍ଧ ନଷ୍ଟ ହବ ଲୋକମାନେ ଯୋଉ କଥା ଶୁଣନ୍ତି ଲୋକମାନେ ତ ପୁଣ୍ୟ ସେ ଜାଣନ୍ତି ଏଠି ପ୍ରାରବ୍ଧ ନଷ୍ଟ ହେଉନି ଅଶ୍ୟ କର୍ମାଣି କ୍ଷିୟତେ କ୍ଷିୟତେ କ୍ଷୟ ହେଇଯିବ ତାପରେ ଦୃଷ୍ଟ ହେବ ଆତ୍ମନିଶ୍ଚୟ ହୃଦୟ ଭିତରେ ଭଗବାନ ଦର୍ଶନ କରେ ପ୍ରଭୁ ମୋ ଭିତରେ ଅଛନ୍ତି ଆଉ ସବୁ ଜୀବ ଭିତରେ ଅଛନ୍ତି ଏ ଭାଗବତର ମହିମାଂଶକୁ ଦେଖୁଛନ୍ତି ସତ କହୁଛନ୍ତି ଭାଗବତର ହିଁ ମହିମା ଲୋକ ଭାଗବତ ଡେଲି କାହିଁ ଶୁଣନ୍ତି କଥା ଶୁଣି ଶୁଣି ଭଗବାନ ଏବା ଶ୍ରୁତେ କିତ ପଥ ଭଗବାନ ଯୋଉ ଦର୍ଶନ ହେଇଯିବେ ଯାହାର ଆଜି ପ୍ରଭୁ ଦର୍ଶନ ହେଇଛନ୍ତି ବା ପ୍ରଭୁ ପ୍ରତି ମମତା ସେ କଥା ଶୁଣି ଶୁଣି ନା ହେଇଛନ୍ତି ନା ଆଉ ନହେଲେ କେବେ ହେଇପାରିବ ଚେଷ୍ଟା କର ତୁମେ ଭଜନରେ ବଳ କିଛି ନାହିଁ କାରଣ ତୁମର ଅନର୍ ଭିତରେ ତ ହୃଦୟ ଗ୍ରନ୍ଥି ଗୁଡ଼ାକ ରହିଛି ଆଉ ଯାହା ଜପ କରି ହୃଦୟର ଗ୍ରନ୍ଥି ଗୁଡ଼ାକ ରହିଲା ଆଉ ସଂଶୟ ରହିଲା ଆଉ ତିନିଟା ଜିନିଷ ରହିଲା ହବ କେମିତି ସେଟା ଶ୍ରବଣକୁ ଆଗେ ରଖା ଶ୍ରବଣ ଆଉ ଦୁଇ ପ୍ରକାର ଶ୍ରବଣ ରହିଲା ନା ବାହାର ଆମେ ତ ଯାଉଛୁ ପ୍ରଚାର କରୁଛୁ ସେ ଶ୍ରବଣ କଣ ବାହାର ଲୋକ ପାଇଁ ସେ ପବ୍ଲିକ ପାଇଁ କୁହା ହବ ଆମର ଏଇଟା କଣ କୁହାଯାଏ ସତ୍ସଙ୍ଗ ଏଇ ଯୋଉ ସାଧୁମାନଙ୍କ ଭିତରେ ଯୋଉ ସବୁ କଥା ହଉଥିଲା ଏଇଟା କଣ କୁହେ ସତ୍ସଙ୍ଗ ନା ସାଧୁମାନଙ୍କର ଆଲୋଚନା ନା ଆମର ଏଇଟା ଭଜନର କଥା ପବ୍ଲିକ ଲୋକ ଭଲ ଲାଗିବନି ଏ ବୁଝି ବି ପାରିବେନି କିଛି ପବ୍ଲିକ ଗଲେ ତାଙ୍କ ମୁଣ୍ଡ ଜଳୁଛି ପିଲା ଛୁଆ ସଂସାରକୁ ନେଇ ତାଙ୍କୁ କେମିତି ସଂସାର ସେ ସୁଖରେ ରହିକି ଟିକେ ଠାକୁରଙ୍କୁ ଡାକିକି ଆଗେ କେମିତି ଆରମ୍ଭଟା କରିବେ ମାନେ ତାଙ୍କୁ କେମିତି ସଭ୍ୟ ହେବେ କେମିତି ସଂସ୍କାର ତାଙ୍କର ଟିକେ ଆସିବ ତାଙ୍କୁ ବିଭିନ୍ନ ନୀତି ଉପଦେଶ ତାଙ୍କୁ ଦେଇକି ତାଙ୍କୁ ବୁଝିବାକୁ ପଡ଼ିବ ସେ ଲାଇନ୍ ଅଲଗା ସେ ଲାଇନ୍ ଅଲଗା ତାଙ୍କୁ ଆଣିବ ଖାଲି ତୁମେ, କାରଣ ସେ ତାଙ୍କର ଗୋଟେ ସଂସ୍କାର ଆସିବ, ବିଶ୍ୱାସ ଆସିବ, ତାଙ୍କ କେମିତି ଭଗବାନଙ୍କୁ ବିଶ୍ୱାସ କରିବେ, ଜୀବନଟା କେତେ କଷ୍ଟ, କେମିତି ସମସ୍ୟାର ସମାଧାନ ହବ, ଆଉ କେମିତି ଆଗେ ପରିବାର ଭିତରେ ସୁଖରେ ସେ ରହିବେ, ଏଇ ଫ୍ଲିଚିଂ ଗୁଡା ତୁମକୁ କରିବାକୁ ପଡିବ। କିନ୍ତୁ ଏ ଯୋଉ ପ୍ରବେଶ କଲା ପରେ ଆମ ଭକ୍ତିରେ, ଭକ୍ତିରେ ଯାହାକୁ ଆସ୍ୱାଦନ ପାଇଁ, ପୋଷଣ ପାଇଁ ଆମର ଏଇ ଯୋଉ ସତ୍ସଙ୍ଗ, ସତ୍ସଙ୍ଗରେ ଯୋଉ ଆଲୋଚନା ହୁଏ, ସେ ଆଲୋଚନା ଆମର ଆଚାର୍ଯ୍ୟମାନେ ଯାହାଦେଲେ, ବିଦ୍ୟନ୍ତେ ହୃଦୟ ଗନ୍ଧି ଛିଦ୍ୟନ୍ତେ ସର୍ବସଂଶୟା କିୟତେ ଚାଷ୍ୟ କର୍ମାଣି ଦୃଷ୍ଟ ଏବ ଆତ୍ମନିଶ୍ୱରେ। ହୃଦୟରେ ଭଗବାନଙ୍କୁ ତୁମେ ଦର୍ଶନ କରିବ। କୃଷ୍ଣ ଚକ୍ରବର୍ତ୍ତୀ ବହୁତ ତାର ଉପରେ ଟିକା ରଚନା କରୁଛ, ପ୍ରଭୁଙ୍କୁ ଦର୍ଶନ କରିବ ହରି କଥା। ଏଥିପାଇଁ ଶ୍ରବଣ କରାଯାଏ, ଶ୍ରବଣ ଅଙ୍ଗଟାକୁ ବଡ଼ ରଖାହେଲା, ଆଉ ସବୁବେଳେ କର୍ଣ୍ଣ ରସାୟନ, କର୍ଣ୍ଣ ଲାମ୍ପଟ୍ୟ, ତୈରା ଷ୍ଟୋରୀ ଶୁଣିବା, ବିଭିନ୍ନ କଥା ଶୁଣିବା, ତ ଅଲଗା ଜିନିଷ ସବୁ କ'ଣ, ବା ବିଭିନ୍ନ ଲୋକ ରହିଲେ ତାଙ୍କୁ ସବୁ ନ କହିଲେ ସେ କ'ଣ ପଳେଇବେ, ଲୋକଟା ପଳେଇଗଲେ ତାର ଜିଷ୍ଟଟା ତାଙ୍କୁ ଏତେ ବୁଲେଇବାଲି କହିକି ଶେଷ କେମିତି ଟିକେ ହରିନାମ କର। ସେଥିପାଇଁ ତାଙ୍କ ମୁଖ୍ୟ ଉଦ୍ଦେଶ୍ୟ ସେ ଏତେ ଗପ କହ, ସେଠି ଏହା ହେଇଥିଲା, ସେଠି ସେଆ ହେଇଥିଲା, ଏଠି ଏହା ହେଇଥିଲା, ତାଙ୍କୁ ଗୋଟେ ବିଶ୍ୱାସ କେମିତି ତାର ବଢ଼ିବ, ଦୁଇଟା ଜିନିଷ ପାଇଁ, ବିଶ୍ୱାସଟା କେମିତି ବଢ଼ିବ, କାହା ଉପରେ ଭଗବାନଙ୍କ ଉପରେ ବିଶ୍ୱାସଟା ବଢ଼ିବ, ଆଉ ଟିକେ ହରିନାମ କେମିତି କରିବେ, ସେଥିପାଇଁ ବିଭିନ୍ନ ତୁମକୁ ଚଷିବାକୁ ପଡ଼ିବ। ଆମର ଯୋଉ ଭାଗବତ ସିଦ୍ଧାନ୍ତ ରହିଲା, ଏଇ ବିଦ୍ୟନ୍ତେ ହୃଦୟ ଗ୍ରନ୍ଥି ଛିଦ୍ୟନ୍ତେ ସର୍ବସଂଶୟା, ହରି କଥା ଶୁଣିକି ଆମେ ସଂଶୟ ଯାଉନି ଗୁରୁ ବୈଷ୍ଣବଙ୍କ ପ୍ରତି, ଭଗବାନଙ୍କ ପ୍ରତି, ହୃଦୟରେ କୁଟ କାପଟ ଏଗୁଡ଼ା ସବୁ ରହୁଛି, ତାର କ'ଣ କଥା ଶ୍ରବଣ ହେଲା, ଆଉ କର୍ମଫଳ କେମିତି ଯିବ, କର୍ମଫଳ ବି ଯିବନି, କ୍ଷତି ଚାଷ୍ୟ କର୍ମାଣି ନଷ୍ଟ ହବନି କର୍ମଫଳ, ସେ ପ୍ରାରବ୍ଧ ରହିଲା, ହରି କଥା ପ୍ରାରବ୍ଧ ନାଶକ, କେତେ ଆଡ଼େ ପ୍ରମାଣ ଦିଆଯାଇଛି, ଆଉ ଭାଗବତ ପ୍ରତି ଛତ୍ର ଦିଆଯାଇଛି, ଆଉ ଶୁଭ ଫଳ ପାଇବ ସବୁ ଲେଖାଯିବନି, ତୁମେ ଶୁଭ ଫଳ ପାଇବ, ତୁମେ ଭଗବାନଙ୍କୁ ପ୍ରାପ୍ତି ହବ, ଏସବୁ ଲେଖି ପ୍ରାରବ୍ଧ ବିନାଶ, ଅଜାମଣି ଚରିତ୍ର ଚକ୍ରବାଦ ଲେଖିଲା, ଏଇ ପ୍ରାରବ୍ଧକୁ ନଷ୍ଟ କରିଦେବ। ଜଣେ ହରି କଥା ଯଦି ବିଶ୍ୱାସ କରୁଛି ଭଗବାନଙ୍କ କଥା, ଏ ଭାଗବତର କଥା, ତା ପ୍ରାରବ୍ଧ ନଷ୍ଟ ହେଇଯିବ। ଆଉ ଭଗବାନଙ୍କ କଥା ଭଗବାନଠୁ ଅଭିନ୍ନ, ଆଉ କଥାକୁ କୀର୍ତ୍ତନ କୁହାଯାଏ, ଯେମିତି ନାମ କୀର୍ତ୍ତନ ସେଭଳି କଥା କୀର୍ତ୍ତନ, ରୂପ କୀର୍ତ୍ତନ, ଗୁଣ କୀର୍ତ୍ତନ, ଲୀଳା କୀର୍ତ୍ତନ, ଏସବୁ କୀର୍ତ୍ତନ ନା, ସମସ୍ତଙ୍କ ଶକ୍ତି ଅଛି ପ୍ରାରବ୍ଧକୁ ନଷ୍ଟ ବିନାଶ କରିବା ପାଇଁ, ସମସ୍ତେ ଶକ୍ତିବାନ, ସମସ୍ତେ ଶକ୍ତିବାନ। ତେଣୁ ହରିକଥା ଏ କୃଷ୍ଣଙ୍କର ପ୍ରତିବିଧାନ, ତାଙ୍କୁ ଆଶ୍ରୟ କରିକି, ଗୁରୁ ବୈଷ୍ଣବଙ୍କୁ ଆଶ୍ରୟ କରି ଯଦି ଆମେ ପରସ୍ପର ପ୍ରୀତି ପ୍ରୀତି ପୂର୍ଣ୍ଣ ଭାବରେ ଶ୍ରବଣ କଲେ, ତାହେଲେ ଏଇଟା ଆମର ବହୁତ ଉପକାର ଲାଗେ, ଭଜନର ବହୁତ ବଡ଼ ଅଙ୍ଗ। ଏଇ କଥାରେ ଆମେ ପଡ଼ିଥିଲେ, ଆମେ ସ୍ୱାଭାବିକ ଯୋଉ ପ୍ରେମ ସ୍ନେହ ଯେମିତି ମାର ଗୋଟେ ରହିଛି, ଆମର ଭଗବାନଙ୍କ ପ୍ରତି ସେଭଳି ସ୍ୱାଭାବିକ ପ୍ରେମ ସ୍ନେହ ରହିବା, ସେମାନେ ସେମାନେ କୃଷ୍ଣଙ୍କୁ ଉପହାର ଦେଇଥିଲେ ଏତେ, ଆଉ ଆମେ କୃଷ୍ଣ ଭଗବାନ ଭାବୁଥିଲୁ, ପରମେଶ୍ୱର ଭାବୁଥିଲୁ, ଆରେ ଆରେ କାହ୍ନା ନନ୍ଦର ପୁଅ ଆସିଛି ଆମକୁ ନାରାୟଣ ଦେଇଛନ୍ତି କୃପା କରିକି ବ୍ରଜରୁ ରକ୍ଷା କରିବା ପାଇଁ, ଆ କାହ୍ନା ଆ କାହ୍ନା, ତାଙ୍କ ସବୁ ଉପହାର କୁଆଡ଼େ ଭାବୁଥିଲେ, ଭଗବାନ ବୋଲି ସାଙ୍ଗ ସାଙ୍ଗ ମନରୁ ଚାଲିଗଲା। ଜଣେ ଭକ୍ତର ଜୀବନଟା କେତେ ସରଳ ନିଷ୍କପଟ, ତା ଅନ୍ତରଟା କେତେ, ଜଣଙ୍କ ହୃଦୟରେ ତାର ଗ୍ରନ୍ଥି ରହୁଛି କେମିତି, ତାର କେମିତି ରହିବେ, ଗୋଟେ କଥା ଶୁଣୁଛି ବୁଝୁଛି, ଜଣଙ୍କ ଉପରେ ଜଣଙ୍କର ଅବିଶ୍ୱାସ ଭାବନା, ରାଗଦ୍ୱେଷ ଭାବନା, ତା ମାନେ କ'ଣ, ତା ହୃଦୟଟା ନିର୍ମଳ ହଉନି, ନିର୍ମଳ ହଉନି, ନିର୍ମଳ ହୃଦୟ ହେଇଗଲେ ହରିଙ୍କୁ ତୁମେ ଜଳଟା ଯେ ନିର୍ମଳ ନାହିଁ, ତା ମୁହଁ ଦେଖିପାରିବ, ଏବେ ଦେଖ ପାଣି ପାଣି ପରିଷ୍କାର ଦେଖି ତ ମୁହଁଟା ଦେଖା, ଦର୍ପଣଟା ଅପରିଷ୍କାର ଥିଲେ ଦେଖିପାରିବ ମୁହଁ, ଆଉ ହୃଦୟଟା ଅପରିଷ୍କାର ହେଲେ କେମିତି ଭଗବାନ ଦେଖିବ, ଦେଖିପାରିବେ, ଜଳରେ ତୁମେ ଦେଖୁଛ, ସେ ଜଳରେ ଯଦି ତରଙ୍ଗ ଚାଲିଛି କ'ଣ ହବ, ଜଳ ଜଳର ତରଙ୍ଗଟା ଯୋଉ ହଉଛି ତୁମର ସେଠି, ଜଳ ଯଦି ପରିଷ୍କାର ବି ରହୁଛି ତାହେଲେ ତରଙ୍ଗ ରହୁଛି ସେଠି, ତମ ମୁଖଟା କେମିତି ଦେଖା ହବ, ହଲଚଲ ହଲଚଲ ହଲଚଲ, ସେଟା ତୁମ ଯଦି ହୃଦୟରେ ବିଭିନ୍ନ କ'ଣ କୁହାଯାଉଛି, ବିକ୍ଷେପ ଆସୁଛି, କାମ ନାହିଁ କ୍ରୋଧ ନାହିଁ କିନ୍ତୁ ବିକ୍ଷେପ ରହୁଛି, ସେଥିରେ ବି ତୁମର ହଲଚଲ 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 ସବୁବେଳେ, କେତେ କିଛି ଦିନ ଭଜନ ହେଲା, କେତେ ଦିନ ଭଜନ ହବନି, ଭକ୍ତାଭାଷ ମାନେ ସରି ମାନେ ଭଗବାନଙ୍କୁ ଭଜନ କରିବା, ଭଗବାନଙ୍କ ଇଏ ଗୋଟେ କେମିତି ଲାଗୁଥିବା, ମାନେ କାମନା କାମନା କରିବାକୁ କାମ ଭୋଗ କରିବାକୁ ଇଚ୍ଛା ନାହିଁ, ଭୌତିକ କାମନା ଭୋଗ କରିବାକୁ ଇଚ୍ଛା ନାହିଁ ବା ଭୌତିକ କାମନା ନାହିଁ, ଏଣେ ଭଗବାନ ପ୍ରତି ବି ଗୋଟେ ଆସକ୍ତି ଆସୁନଥିବ, ଝଲ 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 ଅବସ୍ଥା, ଗୋଟେ ଝିଲମିଲ କୁହନ୍ତିନି, ଗୋଟେ ଝିଲମିଲ ଅବସ୍ଥା, ଝିଲମିଲ କ'ଣ କଳା ନୁହେଁ କି, ଦେଖେନା ସେ ଆଗରୁ ସବୁ ଆଣିକି କଣ ଲଗାନ୍ତି ଯୋଉ ପ୍ରୋଜେକ୍ଟର ନା ମୋ ସିନେମା ଯୋଉ ଥିଲା ବାବୁଲ ଦେଖିଛ ନା କି ସିନେମା ଉଠା ସିନେମା ଉଠା ସିନେମା ଆଣି ସେ ବଡ ବଡ ଚକ୍ରି ନଥାଏ କି ଫିଲ୍ମ ଗାଁ ଲୋକ ଫିଲ୍ମ ହଲ୍ ନଥାଏ ଗାଁ ଲୋକ ଉଠା ସିନେମା ଆମ ସ୍କୁଲରେ ମୋର ଅନଲଜ ପକେଇଥିଲି ସ୍କୁଲରେ ପକେଇଥିଲି ଉଠା ସିନେମା ଟିକେଟ୍ କରନ୍ତି ସେ ସେଥିରେ ପଇସା ଆସିବ ସ୍କୁଲରେ ସବୁ ଡେଭଲପ୍ କରନ୍ତି ଦେଖିଛ ନା ସେଠି କଣ ହୁଏ ସେ ଜାଣିଥିବେ ସବୁ ଗାଳି ଦିଅନ୍ତି ମାଷ୍ଟରକୁ କାହିଁକି ସେ ସବୁ ରିଲ ଜିନିଷ ନା ହେ ଫିଲ୍ମ କଣ ଦେଖିବ ଏଇଟା ଝିଲଝିଲି ଝିଲଝିଲି ହେଲା ଦେଖିନ କି ସେ ଯାଉଥିବ ତାର ପୁରୁଣା ସିଷ୍ଟମ ସବୁ ତ ଆଗରୁ ଥିଲା ଟିକେ ତ ସେ ଝିଲଝିଲି ଝିଲଝିଲି ଝିଲଉଥିଲେ ଲୋକମାନେ ହଉ ହଉ ଏବେ କଣ କଳା ନୁହେଁ କି ଧଳା ସେଇଭଳିଆ ଆମ ଜୀବନ ଆଉ କଣ ହୃଦୟ ଯଦି ନିର୍ମଳ ନ ହେଇପାରିଲା ସେ କଳା ହବନି କି ଧଳା ଖାଲି ଝିଲଝିଲିଆ ଝିଲଝିଲିଆ ଲାଗିବ ବୁଝୁଛୁ ନା ଶୁଣ ନା କଣ କହୁଛୁ ଏ ଧଳା ଧଳା ପାଖକୁ ଯିବୁ ଧଳା କୃଷ୍ଣ ହେଉଛନ୍ତି ଧଳା ସଂସାର ହେଉଛି କଳା ଯିବୁ ଗୋଟେ ଶାଢ଼ୀ ପଳେ ଏ ଧଳା ପଟର ରହ ନହେଲେ କଳା ପଟର ଆଉ ଝିଲଝିଲି ହେଲେ ତ କିଛି ଗଲା ଆଉ ଧଳା ଲାଗିବନି କଳା ଲାଗିବନି ଆଉ ଲାଭ କଣ ନିର୍ମଳ ସବୁବେଳେ ହୃଦୟ ନିର୍ମଳ ରଖିବାକୁ ପଡିବ ହୃଦୟ ନିର୍ମଳ ରଖିବାକୁ ହେଲେ ତୁମକୁ ନିଜର ଭଜନ ସହିତ ଭଗବାନ ସବୁବେଳେ ପ୍ରାର୍ଥନା ସମର୍ପଣ ଗୁରୁ ଆଚାର୍ଯ୍ୟଙ୍କର ସବୁବେଳେ ଆନୁଗତ୍ୟ ସ୍ୱୀକାର ଏଥିରେ ଦ୍ୱାରା ତୁମର ହୃଦୟଟା ଧୀରେ ଧୀରେ ନିର୍ମଳ ହେବ ସମୟ ଲାଗିବ ନା ହୃଦୟ ନିର୍ମଳ ହେଲେ ବ୍ୟକ୍ତି କେବେ କଷ୍ଟ ପାଏନି ଆଉ ନିର୍ମଳ ହୃଦୟରେ ତାର ହୃଦୟ ନିର୍ମଳ ହେଇକି ରହିଛି ଯେତେବେଳେ ହେଲେ କୃପା ମିଳିବ ଏଠି ପ୍ରପଦ ଲେଖିଲେ ଭାବରେ କଣ ଲେଖିଲେ ଭକ୍ତର ଭୌତିକ ଆସକ୍ତି ଥିଲେ ମଧ୍ୟ କୃପା ଭଗବାନଙ୍କର କୃପା ସମ୍ଭବପର ହେଇପାରେ କାହିଁକି ତା ୱିକନେସ୍ ସେଟା କଲେ ୱିକନେସ୍ଟା ରହିଛି ତାର ୱିକନେସ୍ ରହିଛି କିନ୍ତୁ ତାର ଅନ୍ତରଟା ନିର୍ମଳ ଏ ଯେମିତି ଗପ ଶୁଣୁନଥିଲେ ସେ ଯୋଉ ଗପତ ନୁହେଁ ଏଇଟା ସତକଥା ଯାଇଥିଲା ଗାଈ ଚରିଆ ନେଇକି ରାମ ଭକ୍ତ ଆଗରୁ କୁହେ ସବୁ ଭାରତ ସେଗୁଡ଼ା ସବୁ କୁହା କହିବାକୁ ପଡେ କଣ ସେ ଖାଇବ ଏକବାର କେତେ ଚାରି ସାର ନା ପାଞ୍ଚ ସାର ଏମିତି କଣ ଛଅ ସାର ନା କେତେ ଖାଏ ପୁଳେ ଖାଇବ ଘରେ ଅଢେଇ ସାର ହଁ ତାକୁ ଅଢେଇ ସାରିବ ତାକୁ ବାହାର କରିଦେବେ ଘରୁ ବାହାର କରିଦେବେ ସେ କଣ ହୋନ ବା ଏବେ ହେଇଥିଲା ଅନ୍ତରଟା ନିର୍ମଳ ୱିକନେସ୍ କଣ ଥିଲା ଏଇଠି କଣ ଦୁର୍ବଳତା ହେଉଛି ଦୁର୍ବଳତା ଗୋଟେ ଅଲଗା ଜିନିଷ କପଟତା ଗୋଟେ ଅଲଗା ଜିନିଷ କପଟତା ଗୋଟେ ଅଲଗା ଜିନିଷ ଯୋଗ୍ୟତା ବ୍ୟକ୍ତିର ବହୁ ଯୋଗ୍ୟମାନ ବ୍ୟକ୍ତି ଦେଖୁ ତା ଦ୍ୱାରା କପଟ ରହିଲା ମାନେ ତାର ସବୁ ଗୁଣ ଗୁଡା ବେକାର ଜଣଙ୍କର କିଛି ଗୁଣ ନାହିଁ ତାର ଦୁର୍ବଳତା ରହିଛି କିନ୍ତୁ ତାର ଅନ୍ତରରେ ସରଳତା ରହିଛି ସେ ଭର ହୋଇ ପାଇଛି ସେ କେମିତି ପାଇଲା ତା ସେ ଯାଇ କହିଲା ଆଜ୍ଞା ମୁଁ ଅଠର ରହିବି ଖାଇବି ଆଜ୍ଞା ମୁଁ ଆଜ୍ଞା ଏତିକି ଖାଇବି ରହିବି ଯାହା କାମ ଦେବେ ମୁଁ କରିବି ଏବେ ମୁରାରୀ ବାଧୁ କାହିଁକି ଭଗବାନ ନାରଦ ମୁନି କାହିଁକି ଭଲ ପାଇଲେ ଏଇଟା ସରଳ ଲୋକଟା ପାପି ହେଲା କଣ ହେଲା ସ୍ତ୍ରୀୟମ୍ ବୈଷମ ତଥା ଶୁଦ୍ରା ସ୍ତେ ବି ଜାଣନ୍ତି ପରାମଗତି ଭଗବାନ ଯଦି ସବୁ ଲଗେଇଲେ ଆଉ ବେଦରେ ପାପୀମାନଙ୍କୁ କେତେ ଘୃଣା କରାଯାଏ ନର୍କ ଯିବେ ଭଗବାନ ଏ କଥା କାହିଁକି କହିଦେଲେ ଆରେ ସେ ତାଙ୍କର ପୂର୍ବର କର୍ମ ବଶତଃ ସେମାନଙ୍କ ଦୁର୍ବଳତା ବଶତଃ କିଛି ପାପ କହିପାରନ୍ତି ତାଙ୍କ ଅନ୍ତରଟା ନିର୍ମଳ ଥିବ ମୋର ଭଜନ କଲା ମାନେ ସଂସାର ନିର୍ମଳ ଅନ୍ତର ନା ଆମର ସବୁଠୁ ଫୋକସ୍ ଭକ୍ତ ଭକ୍ତି ଜୀବନରେ ସବୁଠୁ ବଡ଼ ଫୋକସ୍ ତା ଉପରେ ରଖିବା ଦରକାର ଆମ ହୃଦୟ କେବେ ହେଲେ ରାଗ ଦ୍ୱେଷ କପଟ ଦ୍ୱେଷ ଏସବୁ ଛିଦ୍ର ବାଦ ୟା ଭିତରୁ ନଯାଉ ଯେବେ ମୋତେ କୃପା ମିଳିବ ଏଇଟା ଗ୍ୟାରେଣ୍ଟି ତୁମେ ଯେତେବେଳେ ଜମିଟାକୁ ଠିକ୍ କରି ରଖିଛ ବର୍ଷା ଯେତେବେଳେ ହବ ତୁମେ କଣ ବୁଝିବ କଣ ବୁଣିପାରିବ ବୁଣିପାରିବ ଆଉ ତମ ଜମି ରେଡ଼ି ହେଇକି ରହିଛି ଭଙ୍ଗା ହେଇକି ରହିଛି ଆଉ ମଞ୍ଜି ପଡ଼ିକି ରହିଛି ଆଉ ଗୁରୁଙ୍କର ମନ୍ତ୍ର ତୁମେ ନେଉଛ ଗୁରୁଙ୍କୁ ବିଶ୍ୱାସ କରିଛ ମଞ୍ଜିଟାକୁ ଧରିଥିବ ମଞ୍ଜିଟା ଠିକ୍ ମଞ୍ଜି ମଞ୍ଜି ପଡ଼ିଛି ଗୁରୁଙ୍କୁ ବିଶ୍ୱାସ କଲ ଭଗବାନ କୃପା ହେଲା ଜଳ ଆଉ ଫିଲ୍ଡ ତିଆରି ହେଇକି ରହିଛି ଆଉ କଣ ଆମେ ତ ଭକ୍ତି ପାଇପାରିବାନି ଆମେ କଣ ଫିଲ୍ଡଟାକୁ ତିଆରି କରି ରଖିବା ଆମର ଯେତେ ପ୍ରକାର ସାଧାରଣ ଭଜନ ହେଉଛି କେବଳ ଏଇ ଏଇ ଜିନିଷଟା ବାହାର କରିବା ପାଇଁ ସେ ହୃଦୟ ହୃଦୟ ଗନ୍ତି ଛିଦ୍ୟନ୍ତି ଶୁଣ ଶ୍ରବଣ କର ସ୍ୱର ଦ୍ୱାରା ସାଧନ ସ୍ୱର ଦ୍ୱାରା ସେବା କର୍ଣ୍ଣ ଦ୍ୱାରା ସବୁ ଅଙ୍ଗ ଦ୍ୱାରା ମସ୍ତକ ଦ୍ୱାରା ପ୍ରଣାମ କର୍ଣ୍ଣ ଦ୍ୱାରା ଶ୍ରବଣ ମୁଖ ଦ୍ୱାରା କୀର୍ତ୍ତନ ଏତେ କରୁଛେ କାହିଁକି ଏଇ ଇମ୍ପ୍ୟୁରିଟିସ୍ ମଇଳା ଗୁଡାକ ଅଛି ଖାଲି ବାହାର କରିବା ପାଇଁ କଣ ଗୋଟେ ଜନ୍ମର ଜନ୍ମ ଜନ୍ମାନ୍ତର ଭାବନା ଗୁଡାକ ନା ଆଉ ଏଟାକୁ ବାହାର କରିବା ଆଉ ଜମିଟାକୁ ଯିଏ ଠିକ୍ କରି ରଖିଲା ଆଉ ବିଜୟ ରହିଲା ଆଉ ଭଗବାନଙ୍କର କୃପା ବର୍ଷା ଭଳି ଆଉ ହବ ନିଶ୍ଚିତ କିନ୍ତୁ ଯାହାର ହୃଦୟ ଠିକ୍ ନାହିଁ ନିର୍ମଳ ମନ ନାହିଁ ତାର ବଡ଼ ଭକ୍ତିର ବଡ଼ ସେ କଲେ ସବୁ କଲେ କ'ଣ ହବ ଆଉ ହୃଦୟ ତା ହୃଦୟରେ କୁଟ କପଟ ରହୁଛି ଆଉ ହବନି ସେମାନେ ଅତ୍ୟନ୍ତ ସରଳ ଥିଲେ ଆଉ ପ୍ରଭୁଙ୍କ ସିମ୍ପ୍ଲିସିଟି ଯିବ ବୈଷ୍ଣବ ଯିବି ସରଳ ହବ ଗୁରୁଦେବ କେବଳ ଯୁଆଡ଼େ ଯିବ ସେଇ କଥା ଖାଲି କୁହନ୍ତି ଆର ଦୁଃଖ ପାଆନ୍ତି। ଏତେ କଥା ଯେ ବେଶୀ କଥା ପଚାରେ ଗୁରୁଦେବ ବିରକ୍ତ ହେଇଯାନ୍ତି, ଏତେ କଥା ଗୋଟେ କ'ଣ ତୁମ ମୁଣ୍ଡରେ ବସିଛି ସବୁ। ଆରେ କୃଷ୍ଣ ଭଗବାନ ସେ କେତେ ସରଳ, ଭଗବାନ ଯଦି ସରଳ ନଥାନ୍ତେ କୁଆଡ଼େ ବିଷ୍ଣୁ ତ ଗୋଟେ ରିଜର୍ଭ ପର୍ସନ ଭଳିଆ ଅଫିସର ଲୋକ ଭଳିଆ ତାଙ୍କ ବିଷ୍ଣୁ ଜଣାପଡ଼ନ୍ତି। ଯେଉଁ ମନ୍ଦିର ଯାଉଛନ୍ତି ବିଷ୍ଣୁ ଠିଆ ହେଇଛନ୍ତି, କ'ଣ ତାଙ୍କର ବିଷ୍ଣୁ ଗୋଟେ ହସିଛନ୍ତି ଦେଖିଛ, କୋଉ ଫଟୋ ଦେଖେଇଲେ ବିଷ୍ଣୁ ହସିଛନ୍ତି, ସେସବୁ ଦେଖିଛୁ କୋଉଠି ବିଷ୍ଣୁ ହସିବାର? ଲକ୍ଷ୍ମୀ କେହି ହସା ଆସିନି ନା କଣ ଭାବିଲେ? ଲକ୍ଷ୍ମୀନାରାୟଣ ମନ୍ଦିର ନାହିଁ ତୁମର ଏଠି କୋଉଠି ଅଛି? ତୁମ ଛକରେ ଅଛି ଗୋଟେ ଲକ୍ଷ୍ମୀନାରାୟଣ ମନ୍ଦିର, ଦେଖୁନ ମାଙ୍କୁ ଯାଇ ଦେଖ, ମାଙ୍କୁ ଦେଖ, ବାବାଙ୍କୁ ଦେଖ, ସୃଷ୍ଟିକର୍ତ୍ତା ପୁରା ଚିନ୍ତାରେ ଥିଲା ଭଳିଆ ଅନେତି ଶାନ୍ତ ଚିନ୍ତାଗ୍ରସ୍ତ ଭଳିଆ ସଂସାର ତିଆରି କରିଛି, ଦେଖ ଲୋଜି ବଖିତି କଷ୍ଟ ପାଉଛନ୍ତି। ଭଗବାନ ଭଗବାନଙ୍କୁ ଦେଖ, ଭଗବାନ କେତେ କେମିତିକା, କୃଷ୍ଣଙ୍କୁ ଦେଖ ତୁମେ ସେମିତି ନା ହସୁଛନ୍ତି, ସରଳ ଅନ୍ତର ନା, ବହୁତ ବହୁତ ଆବଶ୍ୟକ। ଆଉ ବିଶେଷ କରି ବର୍ତ୍ତମାନ ଟାଇମରେ, ବର୍ତ୍ତମାନ ଯଦି ଆମେ ଗୋଟିଏ ଜିନିଷକୁ ଫୋକସ୍ ନ ଦେବା, କାରଣ ସବୁ ପ୍ରତିକୂଳ ପରିବେଶ, ବର୍ତ୍ତମାନ ପରିବେଶ ଗୁଡ଼ା ସବୁ ପ୍ରତିକୂଳ ହେଇଯାଉଛି ନା, ଭକ୍ତିର ପ୍ରତିକୂଳ ପରିବେଶ ଆସିଗଲାଣି। ଯଦି ଆମେ ହୃଦୟଟାକୁ ଅତ୍ୟନ୍ତ ସରଳ ନିଷ୍କପଟ କରି ନ ରଖିବା, ତାହେଲେ ଆଉ ଭଜନଟା କରିବାଟା ବହୁତ କଷ୍ଟ ହେଇଯିବ। କାହିଁକି ଆଜିକାଲି ଏ କପଟ ଲୋକଙ୍କ ସଂଖ୍ୟା ବେଶୀ ହେଇଗଲା, ଆଗରୁ କାହା ଲୋକ ବେଶୀ ଥିଲା, ସରଳ ଲୋକଙ୍କ ସଂଖ୍ୟା ବେଶୀ ଥିଲା। ଦେଖ ତୁମେ ଗୋଟେ ଗାଁରେ ନା କ'ଣ ଭାବିଲେ, ହଁ ଆଗରୁ ଗୋଟେ ଲୋକଙ୍କୁ ସାର ମିଶିବା ଚଳିବା ହଁ ସହଜ ଥିଲା, ବର୍ତ୍ତମାନ ତମ ବୁଦ୍ଧି ଶିଖିକି ଛାଡ଼ିଦେବେ, ସବୁଗୁଡ଼ା କପଟି ହେଇଗଲେ ଆଉ ସଂସାର ବି ସେମିତି ହେଇଗଲା, ସବୁଆଡ଼େ ତ ସଙ୍ଗ ଏମିତି ହେଇଗଲା, କଳିବ ଏମିତି ଗୋଟେ ପ୍ରଭାବ ଭାରି କପଟି, ତୁମର ସାଙ୍ଗରେ ମିଶିବ ତୁମକୁ ଦେଖିଲା ବେଳକୁ ହରିଣଙ୍କୁ ଛାଡ଼ିଦେବେ। ଆଗରୁ ଲୋକ ସେମିତି ନଥିଲେ, ସବୁ ଯୋଉ ଲୋକଟା କପଟି କରୁଥିଲା ତାକୁ ଏକ ଘରିଆ କରି ରଖୁଥିଲେ, ଦେଖିଥିଲ ନା ତାକୁ ଏକ ଘରିଆ କରନ୍ତି, କାହିଁକି ଲୋକ ବଦମାସ କରୁଛି, ତାକୁ ଏକ ଘରିଆ କରିଦିଅ, ଆଉ ସମସ୍ତେ ଗୋଟେ ମିଶିକି ଚଳୁଥିଲେ, ବର୍ତ୍ତମାନ ସବୁ ଓଲଟା ହେଇଗଲା, ପୁରା କପଟିଙ୍କର ଆଖଡ଼ା ଚାଲିଛି। ତୁ ଯିଏ ସରଳ ହେଇକି ବଞ୍ଚିବାକୁ ଚାହିଁବ କେବଳ ତାକୁ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, ସେ ସରଳ ହବ। ସରଳତା ମାନେ କେବଳ ପ୍ରଭୁଙ୍କ ଉପରେ ପୁରା ବିଶ୍ୱାସ, ମୋତେ ଯୋଉଠି ଭଗବାନ ବଞ୍ଚେଇବି, ଆଉ ତାକୁ ନିଶ୍ଚିତ ସଙ୍ଗ ଭଲ ମିଳିବ। ହୃଦୟଟା ଆମେ ଏତେ ଭଜନ କଲା ପରେ କ'ଣ ହବ, ନିର୍ମଳ ହୃଦୟ ନହେଲେ ତୁମେ ପ୍ରଭୁଙ୍କର ରୂପ ଗୁଣ ଲୀଳା ଇଏ ସ୍ଫୁରଣ କେମିତି ହବ? ମୁଁ ଯାହା ଉଦାହରଣ ଦଉଥିଲି ଯେ ଜଳରେ ଜେଲି ହଉ, ସେ ତୁମ ସ୍ଫୁରଣ କେମିତି କିଛି ହବ? ହୃଦୟରେ ତୁମ ସବୁ ଗୋଟେ ରହୁଛି କିଛି ଗୋଟେ ଭାବନା, ପ୍ରତିଦିନ ତ ମୁଣ୍ଡ ଭିତରେ ଛାତି ଭିତରେ ହୃଦୟ ଭିତରେ କିଛି ରହିଲା ନା କ'ଣ ଭାବିଲେ? କୋଉଦିନ ଚିନ୍ତାମୁକ୍ତ ହେଲଣି? କେତେ ହେଇଗଲା ବୟସ? 56 ହେଇଗଲା, 50ରୁ ଘର ଛାଡ଼ିବା କଥା, 56 ବର୍ଷ ଚାଲିଗଲାଣି। ଦେଖ କୋ ଭାବୁଛ ଭାଇ ଆଜି ସମୟ ଝମେଳା ସରୁଛି ନା କ'ଣ, କିଛି ସରିବନି, କେବେ ସରିବନି, ଏଇ ଯିବ ସଂସାରଟା ଆଜ୍ଞା କେବେ ବି ତୁମେ ଗୋଟେ ନିର୍ମଳ ହେଇପାରିବନି। ଗୋଟେ ହେଲା ଯଦି ମୁଁ ସଂସାର ପାଇଁ ଖଟୁଛି, ହେଲେ ଏଠି ଶାନ୍ତିରେ ଟିକେ ବସିବାକୁ ତୁମକୁ କେକ୍ ଦେବେ କି ଦେବେନି? ଗୋଟେ ଯିବ ସବୁଦିନ ଗୋଟେ ସମସ୍ୟାଟା ବସିବାକୁ ଦେବ, ହୃଦୟଟା କହିବା ତାହେଲେ ନିର୍ମଳ, ତୁମକୁ ଗୋଟେ ସ୍ଥିର କରିବାକୁ ଦେବନି, କେବେ ସ୍ଥିର କରିବାକୁ ଦେବନି। ଏ ଲୋକମାନେ ଏଥିପାଇଁ ବହୁତ ପୂର୍ବକାଳରେ ବହୁତ ସୁନ୍ଦର ସଂସ୍କାର ଥିଲା, ଏତେ ସବୁ ବଦଳିଗଲାଣି। ବ୍ରଜବାସୀମାନଙ୍କ କଥାରୁ ଏଠି ଜଣାପଡ଼ୁଛି ଶ୍ରୋତା ବକ୍ତା ସବୁ ଏମିତି ଥିଲେ। ପରୀକ୍ଷିତ ଏଇ ସୁଖଦେବ ଗୋସ୍ୱାମୀ ଅଧ୍ୟାୟକୁ ସମାପ୍ତ କରୁଛନ୍ତି ବହୁତ ସୁନ୍ଦର ଶ୍ଳୋକ କହିକି, ଦେବେ ବର୍ଷତି ଯଜ୍ଞ ବିପ୍ଳବ ରୁଷା ବ୍ରଜାସ୍ମ ବସା ନୀଲେ ଶୀତତ ପାଲ ପଶୁ ସ୍ତ୍ରୀ ଆତ୍ମଶରଣମ ଦୃଷ୍ଟାନୁ ଦୃଷ୍ଟାନୁକମ୍ବ୍ୟୁତ ସ୍ମରଣ ସ୍ମୟନ ଉତ୍ପାଟ୍ୟକ ଉତ୍ପାଟ୍ୟକ କରେଣ ଶୈଳମ ବୋଲୋ ଲୀଲୋ ଛିଲେନ୍ଦ୍ର ଯଥା ବିବ୍ରତ ଗୋଷ୍ଠମ ପାନ ମହେନ୍ଦ୍ର ମଦଭିତ ପିଆନ ପିଆନ୍ନମ ଇନ୍ଦ୍ର ଗବାମ। ଯେତେବେଳେ ତାଙ୍କର ସେତେବେଳେ ତାଙ୍କର ପ୍ରାର୍ଥନା କରିବାକୁ ଲାଗିଲେ, ହେ ଇଶୁକଦେବଙ୍କର ଏ ଶ୍ଳୋକ, ଯଜ୍ଞଭଙ୍ଗ ନିମିତ୍ତ କ୍ରୋଧ ଦେବରାଜ ଇନ୍ଦ୍ର ବଜ୍ର କରକା ଏବଂ ପ୍ରବଳ ବାୟୁ, କରକା ମାନେ କ'ଣ ଆମର ଯେଉଁ କୁଆପଥର, ପ୍ରବଳ ବାୟୁ ବର୍ଷା କରିବାକୁ ଲାଗିଥିଲେ, ନିଜର ଗୋଷ୍ଠ ଆଶ୍ରିତ ପଶୁ ପଶୁପାଳକ ଅବଳାଗଣଙ୍କୁ ଅବସନ୍ନ ଦେଖି ସଦୟ ଭାବରେ ଈଷଦ ହାସ୍ୟ ସହକାରେ ଏଇ ବାଳକ ଛତ୍ରାକାରରେ ମାନେ ଛତୁ ଯୋଉ ଛତ୍ରାକାର ଉଦ୍ଭିଦ ବିଶେଷ ଧାରଣ ସଦୃଶ ଅନାୟାସରେ ଏକ ହସ୍ତରେ ଗୋବର୍ଦ୍ଧନଗିରି ଉତ୍ପାଟନ ପୂର୍ବକ ଉର୍ଦ୍ଧକୁ ଧାରଣ କରି ବ୍ରଜକୁ ରକ୍ଷା କରିଥିଲେ। ସେଇ ଇନ୍ଦ୍ରଗର୍ଭ ବିନାଶକ ଗୋସମୂହର ପ୍ରଭୁ ଆମର ପ୍ରୀତି ବିଧାନ କରନ୍ତୁ। ଶୁକଦେବ କହୁଛନ୍ତି, ଶୁକଦେବଙ୍କର ଶ୍ଳୋକ ଗୋବର୍ଦ୍ଧନ ଧାରଣ ହେଲା ପରେ ପରୀକ୍ଷିତଙ୍କୁ କହୁଛନ୍ତି, ପରୀକ୍ଷିତ ଦେଖ ଉତ୍ପାଟନ କହୁଛନ୍ତି, ଗୋବର୍ଦ୍ଧନ ସେ ଉତ୍ପାଟନ କରିଥିଲେ। ଛତ୍ରବଳୀ ଛତୁ ଯେମିତି ଛୋଟ ପିଲା ଧରେ ସେଭଳି ଧରିଥିଲେ ସେ ପ୍ରଭୁ। କାହାର ପ୍ରଭୁ ଲେଖିଲେ, ଇନ୍ଦ୍ର ବିନାଶକ ଗୋସମୂହର ପ୍ରଭୁ ଆମମାନଙ୍କର ପ୍ରୀତି ବିଧାନ କରନ୍ତୁ। ପରୀକ୍ଷିତଙ୍କୁ ଗୋଟେ ସୂଚନା ଦେଲେ ଚକ୍ରପତି, ବହୁତ ସୁନ୍ଦର ଟୀକା ଲେଖିଲେ ଏଠି, ଭୋ ରାଜନ୍ ଇନ୍ଦ୍ର କୋପାତ୍ ଉତ୍ଥିତାତ୍ ବ୍ରଜାଶ୍ମ ବର୍ଷାଦିକାନ୍ ମହାସଙ୍କଟ ଗୋବର୍ଦ୍ଧନମ୍ ଉଦ୍ଧୃତ୍ୟ ତଦାଶ୍ରିତମ୍ ଗୋଷ୍ଠମ୍ ରକ୍ଷନ୍ ତନ୍ମଖ ପ୍ରବର୍ତ୍ତନମ୍ ପଣ୍ଡିତମ୍ କୃଷ୍ଣ ଯଥା ସୁରଲୋକ ଗର୍ଭମ୍ ହନ୍ତା ପ୍ରୀଣାତି ତଥୈବ ବ୍ରହ୍ମକୋପାତ୍ ଉତ୍ଥିତାତ୍ ବ୍ରଜାତ୍ ଇଦମ୍ ଶ୍ରୀମଦ୍ ଭାଗବତମ୍ ବେଦ ଉଦଧ୍ୟ ଉଦ୍ଧୃତ ତ୍ୱମ୍ ରକ୍ଷନ୍ ତତ୍ପରାୟଣମ୍ ମଖ ପ୍ରବର୍ତ୍ତନ ପଣ୍ଡିତମ୍ କୃଷ୍ଣମ୍ ଭକ୍ତିରହିତ ଦାର୍ଶନିକମ୍ ଭୂସୁର ଲୋକ ଗର୍ଭହନ୍ତା ପ୍ରୀଣାତିତ୍ୱାତ୍ ଆଶାୟନ ପରୀକ୍ଷିତମ୍ ସୋ ଅନ୍ତପାତ ମାନୟନମ୍ କୃଷ୍ଣ ପ୍ରୀତିମ୍ ପ୍ରାର୍ଥୟତେ। ଇଏ ତାଙ୍କର ନିଜର ଭାବ, ବହୁତ ସୁନ୍ଦର ଭାବ ଚକ୍ରପତି ଲେଖିଲେ। ଶୁକଦେବ ତାଙ୍କ ପରୀକ୍ଷିତଙ୍କୁ ତାଙ୍କ ଭାବକୁ କହୁଛନ୍ତି, କାରଣ ପରୀକ୍ଷିତ ଯଦି ଭାଗବତ ଶୁଣୁଥିଲେ ତାଙ୍କୁ ସବୁବେଳେ ଗୋଟିଏ କଥା ଚିନ୍ତା ଲାଗୁଥିଲା ଯେ ମୁଁ ଗୋଟେ ବଡ଼ ଅପରାଧ ଜୀବନରେ କରିଛି। ମହତ୍ ପୁରୁଷ ନା ମହତ୍ ପୁରୁଷ, ତାଙ୍କ ଛୋଟ ଦୋଷ ପାଇଁ ସେ ବହୁତ ଅନୁତାପ କରନ୍ତି, ଆଉ ଅଧମ ପୁରୁଷ ବହୁତ ଦୋଷ କଲେ ବି ସେ କେବେ ନିଜର ଅନୁତାପ ତାର ଆଶା। ପରୀକ୍ଷିତ ଯଦି ଭାଗବତ ଶୁଣୁଥିଲେ ବହୁତ ଧନ୍ୟ ମନେ କରୁଥିଲେ, କିନ୍ତୁ ତାଙ୍କୁ ଗୋଟିଏ ଦୁଃଖ ଲାଗୁଥିଲା, ଦେଖ ବ୍ରାହ୍ମଣମାନଙ୍କର କୃଷ୍ଣ ବ୍ରାହ୍ମଣମାନଙ୍କ ପାଇଁ ବ୍ରାହ୍ମଣ ଗୋ ବ୍ରାହ୍ମଣ ହେଇଥାଏ ଅଛ, ବ୍ରାହ୍ମଣମାନଙ୍କୁ ନେଇକି ଯଜ୍ଞ କରୁଛନ୍ତି, ବ୍ରାହ୍ମଣ ମାନେ ଆଶୀର୍ବାଦ ଦେଉଛନ୍ତି, ଗୋମାତାଙ୍କର ପୂଜା ହେଉଛି, କିନ୍ତୁ ମୁଁ ସବୁ ବ୍ରାହ୍ମଣ ଦ୍ରୋହୀ, ବ୍ରାହ୍ମଣ ଗଳାରେ ମୁଁ ସର୍ପ ଦେଇଥିଲି, ସେଇଟାକୁ ସବୁବେଳେ ଚିନ୍ତା କରୁଛନ୍ତି। ତେଣୁ ବର୍ତ୍ତମାନ ଗୋବର୍ଦ୍ଧନ ଧାରଣ ପରେ ତାଙ୍କୁ କହୁଛନ୍ତି, ଭୋ ରାଜନ୍, ହେ ରାଜନ୍, ଇନ୍ଦ୍ରକୋପାତ ଉତ୍ଥିତ ବ୍ରଜ, ଇନ୍ଦ୍ର କୋପରେ ଉତ୍ଥିତ ବ୍ରଜରକୁ ବର୍ଷା ବାୟୁ ଯେଉଁ କ'ଣ ପଥର ଦ୍ୱାରା ସଙ୍କଟରୁ ଗୋବର୍ଦ୍ଧନଙ୍କୁ ଧାରଣ କରି ଯେଭଳି ତାଙ୍କର ଆଶ୍ରିତ ଗୋଷ୍ଠକୁ ସେ ରକ୍ଷା କରିଛନ୍ତି, ଏବଂ ସୁରଲୋକର ଗର୍ବ, ଇନ୍ଦ୍ରଙ୍କର ଗର୍ବ ଭାଙ୍ଗିବା ଅର୍ଥ ସୁରଲୋକ ସମସ୍ତଙ୍କର ଦେବତାଙ୍କର ଗର୍ବ ଭାଙ୍ଗିଲେ, ତଥୈବ ତୁମେ ଦୁଃଖ କରନି, ତୁମ ପରି ବିପଦ ଆସିଛି। ତୁମର ବିପଦ କିଏ ଦେଇଛନ୍ତି? ବ୍ରଜବାସୀମାନଙ୍କର ବିପଦ, ବ୍ରଜବାସୀମାନଙ୍କର ବିପଦ ସୃଷ୍ଟି କରୁଥିଲେ ଇନ୍ଦ୍ର, ସେଟା ତୁମମାନଙ୍କ ତୁମ ଉପରେ ବିପଦ କିଏ ସୃଷ୍ଟି କରିଛନ୍ତି? ଗର୍ବୀ ବ୍ରାହ୍ମଣ, ସେ ଗର୍ବୀ ଇନ୍ଦ୍ରକୁ, ଇଏ ଗର୍ବୀ ବ୍ରାହ୍ମଣ। ଚକ୍ରପଦ ସିଏ ଭଗବାନଙ୍କ ଲୋକ ନା, ଲେଖି କେତେ ସୁନ୍ଦର ଲେଖିଲେ, ଇଏ ଗର୍ବୀ ବ୍ରାହ୍ମଣ, ପିତା ସହନ କରିଦେଲେ ପୁତ୍ର ଶ୍ରମିକ ଶୃଙ୍ଗୀ ସହନ କଲେ ନା, ଶ୍ରମିକ ସହନ କରିଦେଲେ, ଇଏ ଗର୍ବୀ ବ୍ରାହ୍ମଣର ଗର୍ବକୁ ଭାଙ୍ଗିବେ, ସେ ଲେଖିଲେ ସେ କଥା। ତଥେବ ବ୍ରହ୍ମକୋପାତ ଉତ୍ଥିତାତ୍ ବାକ୍ ବ୍ରଜାତ୍, ବ୍ରହ୍ମକୋପରୁ ଉତ୍ଥିତ ବାକ୍ ବଜ୍ର ଇଦମ୍ ଶ୍ରୀମଦ୍ ଭାଗବତମ୍ ବେଦ ଉଦଧି ଉଦ୍ଧୃତ୍ୟ ତ୍ୱାଂ ରକ୍ଷ। ଯେମିତି କୃଷ୍ଣ ଗୋବର୍ଦ୍ଧନ ଧାରଣ କରିକି ରକ୍ଷା କଲେ କାହାକୁ, ଇନ୍ଦ୍ର କୋପରୁ, ସେଭଳି ଏଇ ବ୍ରାହ୍ମଣଙ୍କର ବାକ୍ ବଜ୍ର, ସେ ଗର୍ଭୀ ବ୍ରାହ୍ମଣଙ୍କର ବାକ୍ ବଜ୍ର ଯେଉଁଟା ବଜ୍ର ହେଇଛି ତୁମକୁ ରକ୍ଷା କରିବା ପାଇଁ, ବର୍ତ୍ତମାନ ବେଦାନ୍ତର ସାର ଯୋଉ ଏଇ ଉଦଧିରୁ ଏଇ ବର୍ତ୍ତମାନ ମୁଁ ଭାଗବତ ଧାରଣ କରିଛି ତୁମକୁ ରକ୍ଷା କରିବା ପାଇଁ, ଏଇ ଭାଗବତ ହିଁ ତୁମକୁ ରକ୍ଷା କରିବ, ସେ ଭାଗବତର ତୁମେ ଆଶ୍ରୟ ନିଅ। ଏପରିକି ସେପାଇଁ ଆଶ୍ରୟ ଦୁଇ ଜଣଙ୍କର ନେଇଥିଲେ ନା, ଗ୍ରନ୍ଥ ଭାଗବତ ଆଉ ଭକ୍ତ ଭାଗବତ, ସବୁ ଋଷିଙ୍କର ଆଶ୍ରୟ ନେଇଥିଲେ। ସେଥିପାଇଁ ସେ ଚାହୁଁଥିଲେ ମୁଁ ଧନ୍ୟ ହେଇଗଲି, ସବୁ ସାଧୁଙ୍କର ମୁଁ ଆଶ୍ରୟ ନେଇଛି, ଆଉ ବିଶେଷ କରି ମୁଁ ଶୁକଦେବଙ୍କର ଆଶ୍ରୟ ନେଇଛି, ଭକ୍ତ ଭାଗବତର ଆଶ୍ରୟ, ଗ୍ରନ୍ଥ ଭାଗବତର ଆଶ୍ରୟ। ଏଠି ଶୁକଦେବ ସ୍ପଷ୍ଟ କହିଦେଉଛନ୍ତି, ଶ୍ରୀମଦ୍ ଭାଗବତମ୍ ବେଦ ବେଦ ଦଧିଭ୍ୟ वेद उदधिभ्यो उद्धृत्यं त्वं रक्षन् तत्परा तत्परायणं मख प्रवर्तनम। अच्छा कृष्ण कौन कले गोवर्धन को धारण कले इंद्रंकर गर्भ को विनाश कले आउ इंद्र यज्ञ सॉरी गोवर्धन यज्ञ प्रणयन कले गोवर्धन पूजा प्रणयन कले से भली भागवतर तत्परा तत्परायण मख प्रवर्तनम अर्थात भागवत यज्ञ जो भागवत परायण तक यज्ञ प्रवर्तन कले तुम द्वारा तुमको रक्षा करके ब्रजवासी को रक्षा कर गोवर्धन धारण कले तुमको रक्षा कर बर्तमान भागवत उदधी भागवत को आश्रय भागवत को से प्रकट कर तुमको रक्षा करे आ रक्षा करेंगे जो मैंने भागवत यज्ञ प्रणयन करें जो मैंने तत्परायण भागवत परायण ताकू रक्षा करेंगे। अच्छा प्रवर्तन पंडित कृष्ण भक्ति रहित पंडित पंडित कृष्ण भक्ति रहित दार्शनिक भूसुर लोकान गर्भहंता प्रणीतत्वात् आशायनम परिकितम सो अंतपातमानयनम कृष्ण प्रीतिम प्रार्थयते। निजर अंतर कथा कह कि कृष्ण को प्रार्थना करचंदी कृष्ण से कृष्ण चरण मध्य से आम प्रभु हंतु तांकर प्रति आम जीवन लक्ष्य सुखदेव कह पूर्व कहते इंद्र कौन कले कृष्ण कौन कले यज्ञ को भंग कले यज्ञ प्रवर्तन कले कौन धारण करी गोवर्धन धारण कले बर्तन से कथा कहते भागवत को ये जो वेद वेदांत उदधी समुद्र भागवत को धारण करी तुमको रक्षा कले जमी कृष्ण ब्रजवासी को रक्षा करते गर्व कार भांगे ब्राह्मण मान से लिखले तदेव भक्ति रहित दार्शनिक भूसुर से भूलोक हूँ कि देवलोक हूँ जो मैंने भक्ति रहित दार्शनिक से गर्व को सब खंडन कर भागवत को धारण कर भागवत प्रकट कर ये भागवत ही तुमको मुख्य कथा था तुम्हें जो दुख दुख करुच तुम उपरे बाघवज्र ब्राह्मण बाघवज्र अच्छी इंद्र से वज्र पकई थे ये भी बाघवज्र पकई से इंद्र वज्र को रक्षा करते गोवर्धन धारण कर ब्राह्मण बाघवज्र को रक्षा कर भागवत तुम्हें आश्रय कर बारंबार परीक्षित बहुत बड़ भरसा दौले परीक्षित बहुत बड़ भाग्य थी ना ये जड़े भक्त भागवत से पाई जी कि मूर्तिमंत भागवतम से सब मुनि ऋषि से आप्लुत हो भक्ति प्रेम परीक्षित परीक्षित भी पूरा परीक्षित श्रवणे शुणी शुणी पाईगले भगवान को समय तर कहीं से भगवत ग्रंथ भागवत भक्त भागवत को मानयन कर हृदय सीटा जीवन रबकि कथा श्रवण परीक्षित तुम्हें भय करनी जो इंद्र गर्व को विनाश कले वज्र को विनाश कले गोवर्धन धारण करी वज्र को विनाश कले गर्व को विनाश कले से पंडित भक्ति रहित दार्शनिक सुभूर लोकान जो मैंने पंडित को पंडित गर्व को विनाश कर किए श्रीमद भागवत अंत जिनस खोली दे परीक्षित आगे तुम कहीं भय कर भागवत आश्रय नि तुम्हें भागवत परीक्षित प्रथम भक्त भागवत आश्रय नहीं जाते जी भक्त भगवत आश्रय नहीं से कौन ग्रंथ भागवत आश्रय नहीं पार कि ग्रंथ भागवत के हृदय प्रकटित हे ना सी के बहुत प्रवचन जानी दो प्रवचन बहुत भल प्रवचन दे पार बहुत कथ कर भक्त भागवत हृदय रखे ग्रंथ भागवत के प्रकट हे एक साक्षात्कार भागवत साक्षात्कार बुद्धि हिसाब से पढ़ चाहिए कह से कह परीक्षित साक्षात्कार हो गला भागवत साक्षात्कार बारंबार भरोसा दे कि प्रोत्साहित कर जीवन बहुत सफल हम तुमपाई ही भागवत प्रकट ये कही तुमपाई जब गो गोपी ब्रजवासी मानी कौन प्रकट है गोवर्धन धारण कर तुमपाई ही भागवत उदधी को धारण उदधी को धारण कर बहुत सुंदर भाव लिखले हे राजन इंद्र कुपित वज्र प्रस्तर खंड वर्षादी महासंकट रु गोवर्धन धारण पूर्वक तदाश्रित गोष्ठ रक्षा करी गोवर्धन यज्ञ प्रवर्तन पंडित सुरलोक गर्भहंता श्रीकृष्ण जेपरी प्रीतिलाभ करते अच्छा से जब प्रीतिलाभ करते तत्रूप ब्राह्मण कूप उत्थित वाक्य रूप वज्रु वेद दधि वेद उदधि निष्कासित श्रीमद भागवतम ଉଦ୍ଧାର କରି ତୁମକୁ ରକ୍ଷା କରିବେ। ଏବଂ ଶ୍ରୀମଦ ଭାଗବତମ ପରାୟଣ ଦିଗର ଯଜ୍ଞ ପ୍ରବର୍ତ୍ତନ ପଣ୍ଡିତ ଯଜ୍ଞ ପ୍ରବର୍ତ୍ତନ କରିବେ। ପଣ୍ଡିତ ଓ ଭକ୍ତିହୀନ ଦାର୍ଶନିକ ଭୂସୁର ଲୋକର ଗର୍ଭନ୍ତା ଏହି ଶ୍ରୀକୃଷ୍ଣଙ୍କର ପ୍ରୀତି ଲାଭ କରନ୍ତୁ। ଏହି ଅଭିପ୍ରାୟରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ ନିକଟ ପରୀକ୍ଷିତ ମହାରାଜଙ୍କର ମନୋଗତ ଭାବାନ ରୂପ ଶ୍ରୀକୃଷ୍ଣ ପ୍ରୀତି ପ୍ରାର୍ଥନା କରୁଛନ୍ତି। ପରୀକ୍ଷିତଙ୍କର ମନୋଗତ ଭାବ ଜାଣିକି ତାଙ୍କ ପ୍ରୀତି ପ୍ରାର୍ଥନାଟା କରୁଛନ୍ତି। ତେଣୁ ତୁମେ ଆଉ ଏତେ ଭୟ କରନି, ତୁମକୁ ଏ ଭାଗବତ ହିଁ ରକ୍ଷା କରେ। ଆଉ ଏଇ ହିଁ ବାସ୍ତବ ଜୀବନର ମାନେ ଅନୁଭବ, ତୁମକୁ ଦୁଇ ଭାଗବତ ହିଁ ରକ୍ଷା କରିବେ, ସବୁବେଳେ ଗ୍ରନ୍ଥ ଭାଗବତ ଆଉ ଭକ୍ତ ଭାଗବତଙ୍କର ଆଶ୍ରୟ। ସେଥିରେ ପ୍ରତିଦିନ ଭାଗବତ ପଢ଼ିବା ଦରକାର, ପ୍ରତିଦିନ ଭାଗବତ ଟିକେ ଯିଏ ପଢ଼ିପାରୁନି ସେ ଶୁଣିବା ଦରକାର, ମାନେ ପଢ଼ିବା ଦରକାର, ଏହି ଆମକୁ ରକ୍ଷା କରିବେ। ସଦା କରେ ଜ୍ଞାନ ସବୁବେଳେ ପଢ଼ିବି ଲେଖିବି ଲୋକଙ୍କୁ କହିବି ଇଏ ଭଲ ଭାବନା ନାହିଁ, ଇଏ ସବୁବେଳେ ଭଲ ନିଜର ସ୍ୱାଧ୍ୟାୟ ନିଜର ଭଜନ ପାଇଁ ନିଜର ଭକ୍ତିର ଅଙ୍ଗ ପାଇଁ ଅଭ୍ୟାସ କରିବା ଦରକାର ସବୁବେଳେ। ବହୁତ ନିଜର ଜାଣିପାରିବେ, ଆଉ ବିଶେଷ କରି ରୁଚି ଆସେ ଯେତେବେଳେ ଗ୍ରନ୍ଥ ଭକ୍ତ ଭାଗବତଙ୍କର ସେବା ତାଙ୍କ ପ୍ରତି ମହତ୍ଵ ଦୃଷ୍ଟି ଆସେ, ତାଙ୍କ କୃପାରୁ ଗ୍ରନ୍ଥ ଭାଗବତଙ୍କର ପ୍ରତି ମହତ୍ଵ ବୁଦ୍ଧି ଆସିବ। ସେଥିପାଇଁ ଶ୍ରବଣଟା ବହୁତ ଆବଶ୍ୟକ। ହରେ କୃଷ୍ଣ ଜୟ ଗ୍ରନ୍ଥ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାୟ ଗୌତମ।